ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆମେ ଗତକାଲି ଅକ୍ରୁରଙ୍କର ନନ୍ଦଗ୍ରାମରେ ପ୍ରବେଶ କଥା ଶ୍ରବଣ କରୁଥିଲେ, ଯେ କିପରି ଭାବରେ ଅକ୍ରୁର କଂସ ଦ୍ୱାରା ପ୍ରେରିତ ହୋଇ କୃଷ୍ଣ ବଳରାମଙ୍କୁ ମଥୁରା ଆନୟନ କରିବା ପାଇଁ ଏକ ନୂତନ ରଥ ଧରି ନନ୍ଦଗ୍ରାମର ଉପକଣ୍ଠରେ ଆସି ପହଞ୍ଚନ୍ତି ଏବଂ ସେତେବେଳକୁ ସୂର୍ଯ୍ୟାସ୍ତ ସମୟ, ଯେତେବେଳେ ସୂର୍ଯ୍ୟ ଅସ୍ତାଚଳଗାମୀ ହେଉଛନ୍ତି, ସେହି ସମୟରେ ଅକ୍ରୁର ଆସି ନନ୍ଦଗ୍ରାମର ଉପକଣ୍ଠରେ ଉପସ୍ଥିତ ହୋଇଛନ୍ତି ଏବଂ ଅକ୍ରୁର ନନ୍ଦଗ୍ରାମର ଉପକଣ୍ଠରେ ପହଞ୍ଚିବା ସମୟରେ ଅତି ନିକଟରେ ଦେଖୁଛନ୍ତି କେତେଗୁଡ଼ିଏ ପାଦ ଚିହ୍ନ। ଅକ୍ରୁର ଧ୍ୟାନପୂର୍ବକ ଲକ୍ଷ୍ୟ କରୁଛନ୍ତି ସେ ପାଦ ଚିହ୍ନ, ଯେ ପାଦ ଚିହ୍ନ କାହାର, ଯେଉଁ ପାଦ ଚିହ୍ନ ଭୂମିରେ ଅଙ୍କିତ ହୋଇ ରହିଛି ଏବଂ ଅକ୍ରୁର ଦେଖିପାରୁଛନ୍ତି ଯେ ସେ ପଦଚିହ୍ନରେ, ଭଗବାନଙ୍କ ପଦଚିହ୍ନରେ ଯେଉଁ ପଦରେ ଯେଉଁ ଚିହ୍ନମାନ ରହିଥାଏ, ବଜ୍ର ଅଙ୍କୁଶ ପଦ୍ମ ଏସବୁ ଚିହ୍ନମାନ ଦେଖୁଛନ୍ତି, ସେ ପାଦଚିହ୍ନରେ ପାଦରେ ସେହିପରି ଚିହ୍ନମାନ ରହିଛି। ଭଗବାନଙ୍କର ଚରଣରେ କେତେଗୁଡ଼ିଏ ସବୁ ପାଦରେ କେତେଗୁଡ଼ିଏ ଚିହ୍ନ ରହିଥାଏ, ତାଦ୍ୱାରା ପ୍ରମାଣିତ ହୁଏ ଯେ ସେ ହେଉଛନ୍ତି ପରମ ପୁରୁଷ ଭଗବାନ। ଆଜିକାଲି ଆମେ ଦେଖୁ ଅନେକ ଲୋକ ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି, ରାତାରାତି ସେମାନେ ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି ଏବଂ ତାଙ୍କର ଅନୁଗାମୀମାନେ ସବୁଆଡ଼େ ପ୍ରଚାର କରୁଛନ୍ତି ଯେ ଆମକୁ ଭଗବାନ ଆବିର୍ଭୂତ ହୋଇଛନ୍ତି, ଏବଂ ସାଧାରଣତଃ ମୂର୍ଖ ବ୍ୟକ୍ତିମାନେ ସେମାନଙ୍କ କଥାରେ ତାଙ୍କୁ ଭଗବାନ ବୋଲି ଗ୍ରହଣ କରିଥାନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଆମର ଯଦି ସାମାନ୍ୟ ଜ୍ଞାନ ରହିଥିବ ଭଗବାନ କିଏ, ତାଙ୍କର କ'ଣ ସବୁ ଗୁଣ ବା ଲକ୍ଷଣମାନ, ତାହେଲେ ଆମେ ଯେକୌଣସି ବ୍ୟକ୍ତିକୁ ଭଗବାନ ବୋଲି ଗ୍ରହଣ କରିପାରିବା ନାହିଁ। ତେଣୁ ଶାସ୍ତ୍ରରେ ବିଶେଷ ଭାବରେ ପଦ୍ମ ପୁରାଣରେ ଉଲ୍ଲେଖ ରହିଛି ଯେ ଭଗବାନଙ୍କର ଦୁଇଟି ଚରଣରେ 15 ଚିହ୍ନ ରହିଛି ଏବଂ ବେଳେବେଳେ ଆଉ ଗୋଟିଏ ଚିହ୍ନ ବିଶେଷ ଭାବରେ ଦେଖାଯାଏ, ଏହିପରି 16 ଚିହ୍ନ ରହିଥାଏ। ତେଣୁ ଯଦି କୌଣସି ବ୍ୟକ୍ତି ନିଜକୁ ଭଗବାନ ବୋଲି ଘୋଷଣା କରୁଛି, ତାହେଲେ ଆମେ ଦେଖିବା ତାର ପାଦରେ ଏ ଚିହ୍ନ ସବୁ ରହିଛି କି ନାହିଁ, ତାହେଲେ ଆମେ ଜାଣିପାରିବା ଯେ ସେ ଭଗବାନ କି ନାହିଁ। ତେଣୁ ଯେକୌଣସି ବ୍ୟକ୍ତିକୁ କେବଳ ସେ କହିଦେଲା ଭଗବାନ ବୋଲି ଆମେ ଗ୍ରହଣ କରିବା ଉଚିତ ନୁହେଁ। ପ୍ରକୃତ ପକ୍ଷେ କଳିଯୁଗରେ ଭଗବାନଙ୍କର ନାମ ରୂପରେ ଅବତାର, ଅନ୍ୟ କୌଣସି ଅବତାର ନାହିଁ, ଏବଂ ବିଶେଷ ଭାବରେ ଏହି କଳିଯୁଗରେ ଭଗବାନ କୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହୋଇଥିଲେ ଏବଂ ସେହି ଚୈତନ୍ୟ ମହାପ୍ରଭୁଙ୍କ ଅବତାରର କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଅନେକ ଶାସ୍ତ୍ରରେ, ବେଦଠାରୁ ଆରମ୍ଭ କରି ବେଦ ଉପନିଷଦ ପୁରାଣ ଅନେକ ଶାସ୍ତ୍ରରେ ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ କଥା ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଭଗବାନଙ୍କର କୌଣସି ଅବତାର ହୁଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥାଏ ଏବଂ ସେପରି ଅବତାରଙ୍କ ନିକଟରେ ଭଗବାନଙ୍କର ଲକ୍ଷଣମାନ ଦୃଷ୍ଟିଗତ ହୋଇଥାଏ, ତାଙ୍କର ଚରଣର ଚିହ୍ନମାନ ଭଗବତ ଚରଣ ଚିହ୍ନ ରୂପେ ଦୃଷ୍ଟିଗତ ହୋଇଥାଏ, ତାଙ୍କର ଗୁଣ ଏବଂ ଲୀଳାବଳୀ ମଧ୍ୟ ଭଗବାନଙ୍କ ପରି ହୋଇଥାଏ। ତେଣୁ ଆମେ ସେଥିରୁ ଜାଣୁ ଯେ ସେ ପ୍ରକୃତ ପକ୍ଷେ ଭଗବାନ ଅବତରିତ ହୋଇଛନ୍ତି। କିନ୍ତୁ ଯେକୌଣସି ବ୍ୟକ୍ତିକୁ ଆମେ ଭଗବାନ ବୋଲି ଗ୍ରହଣ କରିପାରିବା ନାହିଁ। ତେଣୁ ପଦ୍ମ ପୁରାଣରେ ଭଗବାନଙ୍କ ଚରଣରେ କେତେଗୁଡ଼ିଏ ଚିହ୍ନର ଉଲ୍ଲେଖ ରହିଛି। ଭଗବାନଙ୍କର ଦକ୍ଷିଣ ପଦରେ ଆଠଟି ଚିହ୍ନ ଥାଏ ଏବଂ ତାଙ୍କର ବାମପଦରେ ସାତଟି ଚିହ୍ନ ପଦ୍ମପୁରାଣ ଅନୁସାରେ। କୌଣସି କୌଣସି ପୁରାଣରେ ଭଗବାନଙ୍କ ଚରଣରେ ଏକୋଇଶଟି ଚିହ୍ନର ମଧ୍ୟ ବର୍ଣ୍ଣନା ରହିଛି। ତେବେ ପଦ୍ମପୁରାଣରେ ଏ ଯେଉଁ ବର୍ଣ୍ଣନା ରହିଛି ଯେ ଭଗବାନଙ୍କର ଦକ୍ଷିଣ ପଦରେ ଧ୍ୱଜ ମାନେ ପତାକା, ବଜ୍ର, ପଦ୍ମ, ଅଙ୍କୁଶ, ଜବ, ସ୍ୱସ୍ତିକ ଚିହ୍ନ, ଉର୍ଦ୍ଧ୍ୱରେଖା ଏବଂ ଅଷ୍ଟକୋଣ ଏହିପରି ଆଠଟି ଚିହ୍ନ ତାଙ୍କର ଦକ୍ଷିଣ ପଦରେ ରହିଥାଏ ଏବଂ ବାମପଦରେ ଭଗବାନଙ୍କ ଚରଣରେ ସାତଟି ଚିହ୍ନ ରହିଥାଏ। ତାହା ହେଉଛି ଇନ୍ଦ୍ରଚାପ, ଇନ୍ଦ୍ରଧନୁ, ଇନ୍ଦ୍ରଧନୁର ଚିହ୍ନ, ତ୍ରିକୋଣ, କଳସ, ଅର୍ଦ୍ଧଚନ୍ଦ୍ର, ଆକାଶ, ମତ୍ସ୍ୟ, ଗୋଷ୍ପଦ, ଗୋରୁର ପଦ। ଏହିପରି ସାତଟି ଚିହ୍ନ ଭଗବାନଙ୍କର ବାମ ପାଦରେ ଥାଏ ଏବଂ ବେଳେବେଳେ ଜମ୍ବୁ ଫଳର ଚିହ୍ନ ଅତିରିକ୍ତ ଭାବେ ଦୃଷ୍ଟିଗତ ହୋଇଥାଏ। ସବୁ ସମୟରେ ନୁହେଁ, ବେଳେବେଳେ ଜମ୍ବୁ ଫଳର ଚିହ୍ନ ଦୃଷ୍ଟିଗତ ହୋଇଥାଏ। ଏହିପରି ଭଗବାନଙ୍କ ଚରଣରେ ଚିହ୍ନମାନ ରହିଥାଏ ଯେଉଁଥିରୁ ଆମେ ଜାଣିପାରିବା ଯେ ସେ ଭଗବାନଙ୍କର ଚରଣ। ତେବେ ଭଗବାନଙ୍କ କୃଷ୍ଣଙ୍କର ଚରଣରେ ଏସବୁ ଚିହ୍ନମାନ ରହିଥାଏ, ସମସ୍ତ ଚିହ୍ନମାନ ରହିଥାଏ। କିନ୍ତୁ ଭଗବାନ କୃଷ୍ଣଙ୍କର ଯେଉଁ ଅବତାରମାନେ ଆସନ୍ତି, ଅବତାରମାନଙ୍କ ଚରଣରେ ଏ ସମସ୍ତ ଚିହ୍ନ ସବୁ ସମୟରେ ରହିନଥାଏ। କେତେବେଳେ କୌଣସି ଅବତାରଙ୍କ ଚରଣରେ ଦୁଇ ତିନୋଟି ଚିହ୍ନ ରହିଥାଏ, ପାଞ୍ଚ ଛଅଟି ଚିହ୍ନ ରହିଥାଏ, ଏପରି ଅବତାରମାନଙ୍କର ଚରଣରେ ଅଳ୍ପ ଚିହ୍ନ ଦୃଷ୍ଟିଗତ ହୋଇଥାଏ, କିନ୍ତୁ ସେଥିରେ ଭଗବାନଙ୍କର ଚରଣ ଚିହ୍ନ ହିଁ ଦୃଷ୍ଟିଗତ ହୋଇଥାଏ। ତେଣୁ ଅକ୍ରୁର ଯେତେବେଳେ ଦେଖୁଛନ୍ତି ଏହି ଚରଣ ଚିହ୍ନକୁ ଯାହା ବ୍ରଜଭୂମିରେ ଅଙ୍କିତ ହୋଇଯାଇଛି, ସେଥିରେ ସେ ଲକ୍ଷ୍ୟ କରୁଛନ୍ତି ଏହି ଚିହ୍ନଗୁଡ଼ିକୁ ଦେଖୁଛନ୍ତି ଯେ ଏହି ଚରଣରେ ଏହି ବଜ୍ର, ଅଙ୍କୁଶ, ପଦ୍ମ ଆଦି ଚିହ୍ନ ଅଙ୍କିତ ହୋଇଛି। ତେଣୁ ଅକ୍ରୁର ସ୍ଥିର ନିଶ୍ଚିତ ହୋଇଗଲେ ଯେ ଏ ଚରଣ ଅନ୍ୟ କୌଣସି ବ୍ୟକ୍ତିର ଚରଣ ନୁହେଁ, ଏହା ନିଶ୍ଚିତ ଭାବରେ ମୋର ପ୍ରଭୁଙ୍କର ଚରଣ। ଏହା ଥିଲା ପ୍ରକୃତ ପକ୍ଷେ ବ୍ରଜଭୂମିର ସୌଭାଗ୍ୟ ଯେ ଭଗବାନ ଶ୍ରୀକୃଷ୍ଣ ଖାଲି ପାଦରେ ବିନା ପାଦୁକାରେ ବ୍ରଜଭୂମିରେ ବିଚରଣ କରୁଥିବା ହେତୁ ବ୍ରଜଭୂମିର ଯତ୍ରତତ୍ର ଭଗବାନଙ୍କର ଚରଣ ଚିହ୍ନମାନ ଅଙ୍କିତ ହୋଇଯାଇଥିଲା। ସେଥିପାଇଁ ବ୍ରଜଭୂମି ଧନ୍ୟ ହୋଇଗଲା। ଗୋପୀମାନେ ସେଥିପାଇଁ ପରସ୍ପରକୁ ବ୍ରଜଭୂମିର ପ୍ରଶଂସା କରି କହୁଛନ୍ତି, ବୃନ୍ଦାବନ ସଖୀ ଭୁବ ବିତନୋତି କୀର୍ତ୍ତି ୟଦେବ କି ସୁତ ପଦାମ୍ଭୁଜ ଲବ୍ଧ ଲକ୍ଷ୍ମୀ। ତେଣୁ ଗୋପୀମାନେ କହୁଛନ୍ତି, ଜଣେ ଗୋପୀ ଆଉ ଜଣେ ଗୋପୀ କହୁଛି, ହେ ସଖୀ, ଏହି ବ୍ରଜଭୂମି ସମଗ୍ର ସଂସାରରେ ତାର କୀର୍ତ୍ତି ବା ଯଶର ବିତରଣ କରୁଛି, ନିଜର ଯଶର ପ୍ରଚାର କରୁଛି। ବ୍ରଜଭୂମି ବୃନ୍ଦାବନ ଧାମ ସମଗ୍ର ସୃଷ୍ଟିରେ ପ୍ରସିଦ୍ଧି ଲାଭ କରିଛି। କାହିଁକି ନା ୟଦେବ କି ସୁତ ପଦାମ୍ଭୁଜ ଲବ୍ଧ ଲକ୍ଷ୍ମୀ, ଏହି ବ୍ରଜଭୂମି ବହୁତ ବଡ଼ ମହାନ ସମ୍ପଦ ଲାଭ କରିଛି। ଯେପରି ସଂସାରରେ ଯଦି କୌଣସି ବ୍ୟକ୍ତି ଅତ୍ୟନ୍ତ ବିତ୍ତଶାଳୀ ବା ଧନଶାଳୀ ହୋଇଥାଏ, ଯାହା ନିକଟରେ ଅଧିକ ଧନ ରହିଥାଏ, ତାର ଯଶ ପରିବ୍ୟାପ୍ତ ହୁଏ ସମଗ୍ର ସଂସାର। ସମସ୍ତେ ଜାଣନ୍ତି ଅମୁକ ବ୍ୟକ୍ତି ସବୁଠାରୁ ଧନୀ ବ୍ୟକ୍ତି, ବା ଯଦି କାହାର ସଂସାରରେ ଅତି ବଳବାନ ବ୍ୟକ୍ତି, ତାର ଯଶ ମଧ୍ୟ ଚାରିଆଡ଼େ ବିସ୍ତାରିତ ହେଉଛି, ପ୍ରଚାର ହେଉଛି ଯେ ଅମୁକ ବ୍ୟକ୍ତି ବଳବାନ, ସବୁଠାରୁ ବଳବାନ ବ୍ୟକ୍ତି। ବା ଯଦି କୌଣସି ବ୍ୟକ୍ତି ଅତି ସୁନ୍ଦର, ତାର ଯଶ ମଧ୍ୟ ସମଗ୍ର ସଂସାରରେ ପ୍ରଚାରିତ ହେଉଛି ଯେ ଅମୁକ ବ୍ୟକ୍ତି ଅତି ସୁନ୍ଦର। ତେଣୁ ଜଣେ ଗୋପୀ ଆଉ ଜଣେ ଗୋପୀକୁ କହୁଛନ୍ତି ଯେ ହେ ସଖୀ, ଏ ବ୍ରଜଭୂମି ତାର ସମଗ୍ର ସୃଷ୍ଟିରେ ସମଗ୍ର ସଂସାରରେ ତାର ଯଶକୁ ବିତରଣ କରୁଛି ବା ପ୍ରଚାର କରୁଛି, କାହିଁକି ନା ବ୍ରଜଭୂମିକୁ ଏକ ମହାନ ସମ୍ପଦ ଲାଭ ହୋଇଛି। ସେ ବ୍ରଜଭୂମିର ମହାନ ସମ୍ପଦ କ'ଣ ନା ଯଦେବ କି ସୁତ ପଦାମ୍ଭୁଜ ଲବ୍ଧ ଲକ୍ଷ୍ମୀ। ଏଇ ବ୍ରଜଭୂମି ଦେବକୀ ସୁତ, ଦେବକୀ ନନ୍ଦନ ଭଗବାନ ଶ୍ରୀକୃଷ୍ଣଙ୍କର ପଦାମ୍ଭୁଜ ଚରଣ କମଳର ଚରଣ କମଳକୁ ପ୍ରାପ୍ତ ହୋଇଛି। ବ୍ରଜଭୂମିରେ ଯେଉଁ ଭଗବାନଙ୍କର ଚରଣ କମଳର ଚିହ୍ନ ଅଙ୍କିତ ହୋଇଛି ତାହା ହିଁ ହେଉଛି ବ୍ରଜଭୂମିର ସମ୍ପଦ। ତେଣୁ ଆଜି ବି ଆମେ ଯେତେବେଳେ ବ୍ରଜଭୂମିକୁ ଯାଉ, ବୃନ୍ଦାବନକୁ ଯାଉ, ବୃନ୍ଦାବନର ଭୂମି ବା ବୃନ୍ଦାବନର ଧୂଳିକୁ ଆମେ ମସ୍ତକରେ ଧାରଣ କରିଥାଉ, କାରଣ ବୃନ୍ଦାବନର ଧୂଳି ସେଥିପାଇଁ ପବିତ୍ର, ଯେହେତୁ ଏ ଧୂଳିରେ ଭଗବାନଙ୍କର ଚରଣ ଧୂଳି ମିଶ୍ରିତ ହୋଇ ରହିଛି। ତେଣୁ କେବଳ ଯେ ଭଗବାନ କୃଷ୍ଣଙ୍କର ଚରଣ ଧୂଳି ବ୍ରଜଭୂମିର ଧୂଳିରେ ମିଶ୍ରିତ ହୋଇ ରହିଛି ତାହା ନୁହେଁ, ସ୍ୱୟଂ କୃଷ୍ଣ ବଳରାମଙ୍କର ଚରଣ ଧୂଳି, ନନ୍ଦ ମହାରାଜ, ଯଶୋଦା ମାତା, ଗୋପୀଗଣ, ବ୍ରଜବାସୀଗଣ ଏବଂ ଭଗବାନଙ୍କର ସଖାଗଣ ସମସ୍ତଙ୍କର ଚରଣ ଧୂଳି ମିଶ୍ରିତ ହୋଇଛି ବ୍ରଜଭୂମିର ଧୂଳିରେ। ସେଇଥିପାଇଁ ବ୍ରଜଭୂମିର ଧୂଳି ଅତି ପବିତ୍ର ହୋଇଛି। ଏହି ବ୍ରଜଭୂମିର ଧୂଳି ସ୍ପର୍ଶରେ ଆମେ ପବିତ୍ର ହୋଇଥାଉ, ଆମର ସମସ୍ତ ଜନ୍ମର ପାପ ଦୂରୀଭୂତ ହୋଇଥାଏ। ସେଥିପାଇଁ ଆମେ ଯେତେବେଳେ ବ୍ରଜଭୂମି ଯାତ୍ରା କରୁ, ବୃନ୍ଦାବନକୁ ଯାଉ, ସେତେବେଳେ ବ୍ରଜଭୂମିରେ ଆମେ ପ୍ରକୃତ ପକ୍ଷେ ଯେତେବେଳେ ଭୂମିରେ ପ୍ରଣାମ କରୁ, ମସ୍ତକ ଭୂମିରେ ଲଗାଇ ପ୍ରଣାମ କରିଥାଉ, ମସ୍ତକରେ ଯଦି ଧୂଳି ଲାଗିଲା ସେ ଧୂଳିକୁ ଝାଡ଼ିବା ଉଚିତ ନୁହେଁ। ମସ୍ତକରେ ବା ଶରୀରରେ ଅନେକ ସମୟରେ ଆମେ ପ୍ରଣାମ କରିବା ସମୟରେ ଆମର ଲୁଗାପଟାରେ ବା ଶରୀରରେ ବା ମସ୍ତକରେ ଧୂଳି ଲାଗିଯାଏ, ଅନେକ ସମୟରେ ଦେଖାଯାଏ କେହି କେହି ସେ ଧୂଳିକୁ ଝାଡ଼ି ଦିଅନ୍ତି, ସେ ଭାବନ୍ତି ଯେ ଆମ ଶରୀର ବା ପୋଷାକ ମଇଳା ହୋଇଗଲା, କିନ୍ତୁ ତାହା ହେଉଛି ଅପରାଧ, ସେପରି କରିବା ଉଚିତ ନୁହେଁ। ପ୍ରକୃତ ପକ୍ଷେ ଆମେ ଯେତେବେଳେ ପ୍ରଣାମ କରୁଛେ ସେ ଧୂଳି ମସ୍ତକରେ ଲାଗି ରହିବା ଉଚିତ, ଶରୀରରେ ବା ବସ୍ତ୍ରରେ ଲାଗି ରହିବା ଉଚିତ, ତାର ଆପେ ଆପେ ଝାଡ଼ିଲେ କିଛି ଅସୁବିଧା ନାହିଁ, କିନ୍ତୁ ଆମେ ହାତ ଲଗାଇ ଝାଡ଼ିଲେ ଅପରାଧ ହୋଇଥାଏ। ଆଉ ବିଶେଷ ଭାବରେ ଯଦି କେହି ବୃନ୍ଦାବନକୁ ଯାତ୍ରା କରେ ଏବଂ ବ୍ରଜଭୂମିର ଧୂଳି ତାର ଶରୀରରେ ବୋଳି ହୋଇଯାଏ, ତାର ମସ୍ତକରେ ଲାଗେ, ତାହେଲେ ସେ ବ୍ୟକ୍ତି ପବିତ୍ର ହୋଇଗଲା, ତାର ସମସ୍ତ ଜନ୍ମର ପାପ ବିଦୂରିତ ହୋଇଗଲା। ତେଣୁ ସେ ଧୂଳିକୁ କେବେ ଝାଡ଼ିବା ଉଚିତ ନୁହେଁ। ତେଣୁ ଆମେ ଦେଖିବା ଯେ ଅକ୍ରୁର ଯେତେବେଳେ ଦେଖୁଛନ୍ତି ଭଗବାନଙ୍କର ଚରଣ ଚିହ୍ନ ବ୍ରଜଭୂମିରେ ଅଙ୍କିତ ହୋଇଯାଇଛି, ସେତେବେଳେ ଅକ୍ରୁର ଆନନ୍ଦ ଅନୁଭବ କରୁଛନ୍ତି, ସେ ଭାବୁଛନ୍ତି ଯେ ବର୍ତ୍ତମାନ ଏ ଭଗବାନଙ୍କର ଯେଉଁ ଚରଣ ଚିହ୍ନ, ତେବେ ଯେଉଁମାନେ ପଛରେ ଆସିବେ ସେମାନେ ଆସି ଚୁପଚାପ ବସିବେ, ମଝିରେ କଥାରେ ବାଧା ସୃଷ୍ଟି କରିବା ଉଚିତ ନୁହଁ, ସମସ୍ତଙ୍କୁ ଆଗକୁ ବାହାର କରିବେ। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ଏଇ ହେଉଛି ମୋର ପ୍ରଭୁଙ୍କର ଚରଣ ଚିହ୍ନ, ଯେଉଁ ପ୍ରଭୁଙ୍କର ଚରଣ ଚିହ୍ନର ଧୂଳିକୁ ଏହି ସଂସାରର ସମସ୍ତ ସମ୍ରାଟମାନେ ରାଜାମାନେ ତାଙ୍କର ମୁକୁଟରେ ଏହି ଚରଣ କମଳର ଧୂଳିକୁ ଧାରଣ କରିଥାନ୍ତି, ତେଣୁ ବର୍ତ୍ତମାନ ସେହି ମୋର ପ୍ରଭୁଙ୍କର ଚରଣ ଚିହ୍ନ ଏଠାରେ ଅଙ୍କିତ ହୋଇଛି ଏବଂ ଏହି ଚରଣ ଚିହ୍ନ ହିଁ ସମଗ୍ର ପୃଥିବୀକୁ ସୁନ୍ଦର କରି ଗଢି ତୋଳୁଛି। ଅର୍ଥାତ୍ ପୃଥିବୀର ସୌନ୍ଦର୍ଯ୍ୟ ଭଗବାନ କୃଷ୍ଣଙ୍କର ଚରଣ ଚିହ୍ନକୁ ପ୍ରାପ୍ତ ହୋଇ ଅତ୍ୟଧିକ ବୃଦ୍ଧି ପ୍ରାପ୍ତ ହୋଇଛି। ତେଣୁ ଭଗବାନଙ୍କର ଏହି ଚରଣ ଚିହ୍ନ ହେଉଛି ପୃଥିବୀର ସମ୍ପଦ, ତାହା ହିଁ ହେଉଛି ପ୍ରକୃତ ଲକ୍ଷ୍ମୀ, ମହାଧନ, ମହାସମ୍ପତ୍ତି। ସେଥିପାଇଁ ଏହି ବ୍ରଜଭୂମି ଆଜି ସମଗ୍ର ପୃଥିବୀରେ ତାର ଯଶ ବିସ୍ତାରିତ ହୋଇଛି। ସେଥିପାଇଁ ସମସ୍ତେ ବ୍ରଜଭୂମିକୁ ଯାତ୍ରା କରୁଛନ୍ତି, ବ୍ରଜଭୂମିର ଧୂଳିକୁ ମସ୍ତକରେ ଧାରଣ କରିବା ପାଇଁ ବ୍ୟଗ୍ର ହେଉଛନ୍ତି। ତେଣୁ ଅକ୍ରୁର ଯେତେବେଳେ ଏହିପରି ଚିନ୍ତା କରି ଦେଖୁଛନ୍ତି ଭଗବାନଙ୍କର ଚରଣ ଚିହ୍ନକୁ, ସେ ତାଙ୍କର ହୃଦୟରେ ପ୍ରେମର ସଞ୍ଚାର ହେଉଛି। ସାତ୍ତ୍ୱିକ ପ୍ରେମ ବିକାର ଅକ୍ରୁରଙ୍କର ଶରୀରରେ ପରିଲକ୍ଷିତ ହେଉଛି। ଅକ୍ରୁରଙ୍କର ଶରୀରରେ ରୋମାଞ୍ଚ ଉତ୍ପନ୍ନ ହେଉଛି ଭଗବାନଙ୍କର ସେ ଚରଣ ଚିହ୍ନକୁ ଦର୍ଶନ କରି, ଏବଂ ଚକ୍ଷୁରୁ ଲୋତକର ଧାରା, ପ୍ରେମାଶ୍ରୁ ଧାରା ବହି ଚାଲିଛି। ଅକ୍ରୁର ନିଜକୁ ଆଉ ସମ୍ଭାଳି ପାରୁନାହାନ୍ତି, ତେଣୁ ସଙ୍ଗେ ସଙ୍ଗେ ସେ ରଥରୁ ତଳକୁ ଡେଇଁ ପଡ଼ିଛନ୍ତି ଅକ୍ରୁର। ଏବଂ ତଳକୁ ଡେଇଁ ଭଗବାନଙ୍କର ଯେଉଁଠାରେ ଚରଣ ଚିହ୍ନ ଅଙ୍କିତ ହୋଇଥିଲା, ଅକ୍ରୁର ଭାବୁଛନ୍ତି ଇଏ ହେଉଛି ମୋର ପ୍ରଭୁଙ୍କର ଚରଣ ଚିହ୍ନ, ଇଏ ପ୍ରଭୁଙ୍କର ଚରଣ ଧୂଳି ଏଠାରେ ରହିଛି। ତେଣୁ ଅକ୍ରୁର ପ୍ରେମ ବିଭଳିତ ହୋଇ ସେହି ଚରଣ ଚିହ୍ନ ମଧ୍ୟରେ ସେ ଲୁଟି ଯାଉଛନ୍ତି ଧୂଳିରେ, ଏବଂ ନିଜର ଜୀବନକୁ କୃତାର୍ଥ କରୁଛନ୍ତି ଏହିପରି ଭାବରେ ଅକ୍ରୁର। ଭଗବାନଙ୍କର ଚରଣ ଧୂଳି ତାଙ୍କ ଶରୀର ଯେତେବେଳେ ବୋଳି ହୋଇଯାଉଛି, ଅକ୍ରୁର ଆହୁରି ଆନନ୍ଦରେ ଅଭିଭୂତ ହୋଇଯାଉଛନ୍ତି ଯେ ମୋର ପ୍ରଭୁଙ୍କର ଚରଣ ରଜ ଆଜି ମୋତେ ପ୍ରାପ୍ତ ହୋଇଛି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଦେହ ଭୃତାନ୍ ଇୟାନ୍ ଅର୍ଥ ହିତ୍ୱା ଦମ୍ଭ ଭିୟଂ ସୂଚମ୍। ଯେଉଁମାନେ ପ୍ରକୃତ ପକ୍ଷେ ଦେହ ଧାରଣ କରିଛନ୍ତି, ଶରୀର ଧାରଣ କରିଛନ୍ତି, ଏହା ହିଁ ହେଉଛି ଦେହ ଧାରଣ କରିବା ବା ଶରୀର ଧାରଣ କରିବାର ଲକ୍ଷ୍ୟ। ଯଦି ଆମେ ଶରୀର ଧାରଣ କରିଛେ, ଅଥଚ ଏ ଶରୀର ଦ୍ୱାରା ଆମେ ଭଗବାନଙ୍କର ଚରଣ ଧୂଳିର ସ୍ପର୍ଶ ଲାଭ କରିପାରିନେ, ତାହେଲେ ଆମର ଶରୀର ଧାରଣ କରିବା ବୃଥା। ଏହି ଶରୀର ଦ୍ୱାରା ଯଦି ଆମେ ଭଗବାନଙ୍କ ଭକ୍ତର ଚରଣ ଧୂଳି ସ୍ପର୍ଶ କରିବାକୁ ସମର୍ଥ ହେଇନେ, ତାହେଲେ ଆମର ଶରୀର ଧାରଣ କରିବା ବୃଥା। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଦେହ ଭୃତାନ୍ ଇୟାନ୍ ଅର୍ଥ, ଦେହଧାରୀମାନଙ୍କର, ଶରୀରଧାରୀମାନଙ୍କର ଏହା ହିଁ ହେଉଛି ପ୍ରକୃତ ଲକ୍ଷ୍ୟ। ହିତ୍ୱ ଦମ୍ଭ ଭିୟଂ ସୂଚିମ୍, ଯେ ବ୍ୟକ୍ତି ଇଏ ଲଜ୍ଜାବୋଧ କରିବନି, ସେ ଭୟ ବା ଦମ୍ଭ ଅହଙ୍କାର ରକ୍ଷା କରିବନି। ଅହଙ୍କାରୀ ବ୍ୟକ୍ତି ସେ କାହାର ଚରଣ ଧୂଳି ନିଜ ଦେହରେ ଧାରଣ କରିବା ପାଇଁ ଇଚ୍ଛା ପ୍ରକାଶ କରିବନି। ବା ଯେଉଁ ବ୍ୟକ୍ତି ଅନ୍ୟକୁ ଭୟ କରୁଛି ଯେ ମୋତେ କିଏ ସମାଲୋଚନା କରିବ, ମୁଁ ଏ ବୈଷ୍ଣବଙ୍କର ଚରଣ ଧୂଳି ମୋର ଦେହରେ ଧାରଣ କରିବି, ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ମୁଁ ଏ ବୈଷ୍ଣବଙ୍କର ଚରଣ ଧୂଳି ଦେହରେ ଧାରଣ କରିବି, ଅନ୍ୟମାନେ ମୋତେ କ'ଣ କହିବେ, ମୋର ସମାଲୋଚନା କରିବେ, ତାର ଭୟ ରହିଛି। ବା ଯେ ଅହଙ୍କାରୀ ଯେ ମୁଁ ଏତେ ବଡ଼ ବ୍ୟକ୍ତି, ମୁଁ ଏତେ ଉଚ୍ଚ ଶିକ୍ଷିତ, ଉଚ୍ଚ କୂଳରେ ଜନ୍ମ ହୋଇଛି, ମୁଁ କିପରି ଜଣେ ବୈଷ୍ଣବଙ୍କର ଚରଣ ଧୂଳି ଦେହରେ ଧାରଣ କରିବି। ତେଣୁ ଅହଙ୍କାର, ଠିକ୍ ସେହିପରି ସୂଚନ ଯେ ମୋର ଶରୀର ଅପବିତ୍ର ହୋଇଯିବ, ଧୂଳି ଧାରଣ କରିବା ଦ୍ୱାରା ଶରୀର ଅପବିତ୍ର ହୋଇଯିବ, ତେଣୁ ମୁଁ କିପରି ଧୂଳି ଧାରଣ କରିବି। ବା ଆମେ ଶୋକ କରିବା, ସମସ୍ତ ପ୍ରକାର ଶୋକକୁ ତ୍ୟାଗ କରି, ଯେଉଁ ବ୍ୟକ୍ତି ପ୍ରକୃତ ପକ୍ଷେ ମହାନ ବ୍ୟକ୍ତି, ସେ ଭଗବାନଙ୍କର ଚରଣ ଧୂଳି ଏବଂ ତାଙ୍କର ଭକ୍ତର ଚରଣ ଧୂଳିକୁ ପ୍ରକୃତ ପକ୍ଷେ ସେ ଶରୀରରେ ଧାରଣ କରିବା ପାଇଁ ବ୍ୟଗ୍ର। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଅକ୍ରୂର ବର୍ତ୍ତମାନ ଭଗବାନଙ୍କ ଚରଣ ଧୂଳି ଲାଭ କରିବା ପାଇଁ ବ୍ୟଗ୍ର ହୋଇ ସେ ଯେପରି ଧୂଳିରେ, ବ୍ରଜ ଧୂଳିରେ ଲୋଟି ଚାଲିଛନ୍ତି, ଏହା ହିଁ ହେଉଛି ତାଙ୍କ ଜୀବନର ସାର୍ଥକତା। ତେବେ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଅକ୍ରୂର ନିଜର ଦମ୍ଭକୁ ତ୍ୟାଗ କରିଛନ୍ତି, ତାଙ୍କର ଦମ୍ଭ ଅହଙ୍କାର ଯେ ଅକ୍ରୂର ହେଉଛନ୍ତି କଂସର ମନ୍ତ୍ରୀ ଏବଂ କଂସର ଦୂତ ଭାବରେ ସେ ଆସିଛନ୍ତି ବ୍ରଜଭୂମି। ତେଣୁ ଅକ୍ରୂର ହୁଏତ ଚିନ୍ତା କରିଥାନ୍ତେ ଯେ ମୁଁ କଂସର ମନ୍ତ୍ରୀ, ମୋର ମନ୍ତ୍ରୀ ପଦ ଉଚ୍ଚ ପଦବୀ ମୁଁ ଲାଭ କରିଛି ଏବଂ କଂସର ମୁଁ ହେଉଛି ଦୂତ, ତେଣୁ ମୁଁ କିପରି କୃଷ୍ଣ ଯେ କି ଏକ ଗୋପାଳ ବାଳକ ତାଙ୍କର ଚରଣ ଧୂଳି ଲାଭ କରିବା ପାଇଁ ମୁଁ ଧୂଳିରେ ଲୋଟିବି। ଏ ଅହଙ୍କାର ଅକ୍ରୂରଙ୍କର ଥାଇପାରନ୍ତା, କିନ୍ତୁ ଏଇ ଅହଙ୍କାରକୁ ଅକ୍ରୂର ତ୍ୟାଗ କରିଛନ୍ତି। ସେ ଭାବୁନାହାନ୍ତି ଯେ ମୁଁ କଂସର ମନ୍ତ୍ରୀ, ମୁଁ କିପରି ଭଗବାନ କୃଷ୍ଣଙ୍କ ଚରଣ ଧୂଳି ଲାଭ କରିବା ପାଇଁ ଏଇ ବ୍ରଜଭୂମିରେ ମୁଁ ଲୋଟିବି। ତେଣୁ ଅକ୍ରୂର ସେସବୁକୁ ଖାତିର ନ କରି ସେ ଭଗବାନଙ୍କ ଚରଣ ଚିହ୍ନର ଧୂଳି ପ୍ରାପ୍ତ ହେବା ପାଇଁ ସେ ବ୍ରଜଭୂମିରେ ଗଡ଼ାଗଡ଼ି ଦେଉଛନ୍ତି, ଏବଂ ତା ସହିତ ଭୟ, ଅକ୍ରୂର ଭୟକୁ ବି ତ୍ୟାଗ କରିଛନ୍ତି, ଅହଙ୍କାରକୁ ତ୍ୟାଗ କରିଛନ୍ତି ଏବଂ ଭୟକୁ ମଧ୍ୟ ତ୍ୟାଗ କରିଛନ୍ତି। କ'ଣ ଭୟ? ଅକ୍ରୂର ଚିନ୍ତା କରୁନାହାନ୍ତି ଯେ ମୁଁ କଂସର ମନ୍ତ୍ରୀ, କଂସର ଦୂତ ଭାବରେ ଆସିଛି କଂସର ଶତ୍ରୁ କୃଷ୍ଣ ବଳରାମଙ୍କୁ ମଥୁରା ନେଇଯିବା ପାଇଁ। ଯଦି କଂସର ଅନେକ ଗୁପ୍ତଚର ମଧ୍ୟ ରହିଛନ୍ତି, ଚାରିଆଡ଼େ କଂସର ଗୁପ୍ତଚର ଘୁରି ବୁଲୁଛନ୍ତି, ସେମାନେ ମଧ୍ୟ ଏ ଖବର କଂସ ପାଖରେ ପହଞ୍ଚାଇ ପାରିବେ ଯେ ଆପଣ ଯେଉଁ ଅକ୍ରୂରକୁ ପଠାଇଥିଲେ ବ୍ରଜଭୂମିକୁ କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ, ସେ ଅକ୍ରୂର କୃଷ୍ଣ ବଳରାମଙ୍କୁ କ'ଣ ଆଣିବ? ସେ ଯାଇ ତାଙ୍କର ଚରଣ ଧୂଳିରେ କ'ଣ ଗଡ଼ାଗଡ଼ି ଦେଲାଣି? ତା ଶୁଣିଲେ କଂସ କ'ଣ କରିବ? ସେ କ୍ରୋଧାନ୍ୱିତ ହେବ ଏବଂ ଅକ୍ରୂରଙ୍କୁ ଦଣ୍ଡ ଦେବା ପାଇଁ ମନସ୍ଥ କରିବ, କିନ୍ତୁ ଅକ୍ରୂରଙ୍କର ସେ ଭୟ ନାହିଁ ଯେ କଂସ ମୋତେ ଦଣ୍ଡିତ କରିବ ଏ ସମାଚାର ପ୍ରାପ୍ତ ହେଲେ, ସେ ଭୟ ସେ ତ୍ୟାଗ କରିଛନ୍ତି ଅକ୍ରୂର। ଏବଂ ସୂଚମ ଶୋକ, ଶୋକକୁ ମଧ୍ୟ ତ୍ୟାଗ କରିଛନ୍ତି, ଯେ ହୁଏତ କଂସ ଯେତେବେଳେ ଅକ୍ରୂର ବ୍ରଜଭୂମିରୁ ଫେରି ମଥୁରା ପହଞ୍ଚିବେ ସେତେବେଳେ ଯାଇ କଂସ ତାଙ୍କୁ ଦଣ୍ଡିତ କରିପାରେ, କିନ୍ତୁ ତା ପୂର୍ବରୁ କଂସ ଯେତେବେଳେ ଶ୍ରବଣ କରିବ ଯେ ମୋର ଦୂତ ଏବଂ ମୋର ମନ୍ତ୍ରୀ ଅକ୍ରୂର ମୋର ଶତ୍ରୁର ଚରଣ ଚିହ୍ନରେ ଯାଇ ଗଡ଼ାଗଡ଼ି ଦେଉଛି, ତାର ଧୂଳି ପ୍ରାପ୍ତ ହେବା ପାଇଁ ଯାଇ ବ୍ରଜଭୂମିରେ ଗଡ଼ାଗଡ଼ି ଦେଲାଣି, ମୋର କାର୍ଯ୍ୟ ସେ କ'ଣ କରିବ? ତେଣୁ ସେ କ୍ରୋଧିତ ହୋଇ ହୁଏତ ଅକ୍ରୂରଙ୍କର ପରିବାର ବର୍ଗଙ୍କୁ କଷ୍ଟ ପ୍ରଦାନ କରିବ, ତାଙ୍କୁ ହତ୍ୟା ମଧ୍ୟ କରିପାରେ। ଅକ୍ରୂରଙ୍କର ପତ୍ନୀ ବା ପୁତ୍ର କନ୍ୟାମାନଙ୍କୁ, ପରିବାରର ସଦସ୍ୟମାନଙ୍କୁ କଂସ ଦଣ୍ଡିତ କରିଦେଇପାରେ, କିନ୍ତୁ ଅକ୍ରୂରଙ୍କର ସେ ଶୋକ ମଧ୍ୟ ନାହିଁ, ସେ ଏସବୁ କଥା କିଛି ଚିନ୍ତା କରୁନାହାନ୍ତି ଯେ କଂସ ମୋତେ ଦଣ୍ଡିତ କରିବ ବା ମୋର ପରିବାର ବର୍ଗଙ୍କୁ ଦଣ୍ଡିତ କରିବ ବା ନିଜର ମଧ୍ୟ ମନ୍ତ୍ରୀ ହେବାର ଅହଙ୍କାର, ଏସବୁକୁ ତ୍ୟାଗ କରିଛନ୍ତି ଅକ୍ରୂର। ଏହା ହିଁ ହେଉଛି ପ୍ରକୃତ ଶୁଦ୍ଧ ଭକ୍ତର ଲକ୍ଷଣ। ଯେ ଭଗବାନ କୃଷ୍ଣଙ୍କର ଶୁଦ୍ଧ ଭକ୍ତ ହେବା ପାଇଁ କାମନା କରୁଛି ତାକୁ ଏସବୁ ତ୍ୟାଗ କରିବାକୁ ପଡ଼ିବ। ନିଜର ଅହଙ୍କାରକୁ ତ୍ୟାଗ କରିବାକୁ ପଡ଼ିବ, ନିଜ ପଦପଦବୀର ଅହଙ୍କାର, ଯେ ମୁଁ ଉଚ୍ଚକୂଳରେ ମୋର ଜନ୍ମ, ମୁଁ ବହୁତ ବଡ଼ ଚାକିରି କରୁଛି, ବହୁତ ଅର୍ଥ ଉପାର୍ଜନ କରୁଛି, ମୁଁ ବଡ଼ ବିଦ୍ୱାନ, ଏସବୁ ଅହଙ୍କାରକୁ ତାକୁ ତ୍ୟାଗ କରିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଏସବୁର ଅହଙ୍କାର ରହିଛି ସେ କେବେ ଏକ ଶୁଦ୍ଧ ଭକ୍ତ ହୋଇପାରିବନି କୃଷ୍ଣଙ୍କର। ସେଥିପାଇଁ ଶ୍ରୀମଦ୍ ଭାଗବତରେ କୁହାଯାଇଛି, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ଏଧମାନ ମଧ ପୁମା, ଯେ ଉଚ୍ଚକୂଳରେ ଜନ୍ମ ହେବା, ଐଶ୍ୱର୍ଯ୍ୟ ଧନ ସମ୍ପତ୍ତି ପ୍ରାପ୍ତ ହେବା ଏବଂ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ବିଦ୍ୱତା ବା ପାଣ୍ଡିତ୍ୟ ପ୍ରାପ୍ତ ହେବା ଏବଂ ସୁନ୍ଦର ହେବା। ଯେ ବ୍ୟକ୍ତି ସୁନ୍ଦର ତା ମନରେ ଅହଙ୍କାର, ମୁଁ ସର୍ବଶ୍ରେଷ୍ଠ ସୁନ୍ଦର, ତେଣୁ ଏପରି ଅହଙ୍କାର ଥିବା ପର୍ଯ୍ୟନ୍ତ କେହି କୃଷ୍ଣଙ୍କର ଭକ୍ତ ହୋଇପାରିବେନି। ତେଣୁ ଏସବୁକୁ ତ୍ୟାଗ କଲେ ଯାଇ ଭଗବାନ କୃଷ୍ଣଙ୍କର ଜଣେ ବିନମ୍ର ଭକ୍ତ ହୋଇପାରିବ। କାରଣ ଏସବୁ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତଶ୍ରୀ ବ୍ୟକ୍ତିର ଅହଙ୍କାର ବୃଦ୍ଧି କରିଥାନ୍ତି, ତେଣୁ ଅକ୍ରୁର ଏସବୁକୁ ତ୍ୟାଗ କରିଛନ୍ତି। ଲୋକ ନିନ୍ଦା, ଲୋକ ଭୟକୁ ତ୍ୟାଗ କରିଛନ୍ତି, ଯେ ଅନ୍ୟ ଲୋକମାନେ କ'ଣ ଭାବିବେ ଯେ କଂସର ମନ୍ତ୍ରୀ ଯାଇ ବ୍ରଜଭୂମିରେ ଏ ଗୋପାଳ ବାଳକର ଚରଣ ଚିହ୍ନରେ ଯାଇ ଗଡ଼ାଗଡ଼ି ଦେଉଛି, ଲୋକମାନେ କ'ଣ କହିବେ? କଂସ ଭୟ କଥା ଛାଡ଼, ଲୋକ ନିନ୍ଦା ତାକୁ ମଧ୍ୟ ତ୍ୟାଗ କରିଛନ୍ତି ଅକ୍ରୁର। ଯେ ସେ ଦଣ୍ଡିତ ହେବେ ବା ତାଙ୍କର ପରିବାର ଦଣ୍ଡିତ ହେବ, ସେ ଭୟକୁ ତ୍ୟାଗ କରିଛନ୍ତି। ତେଣୁ କୃଷ୍ଣଙ୍କର ଶୁଦ୍ଧ ଭକ୍ତ ହେବାକୁ ହେଲେ ଆମକୁ ଏସବୁ ଲୋକ କ'ଣ ଭାବିବେ, ମୁଁ ତିଳକ ଲଗେଇଲେ ଲୋକମାନେ କ'ଣ ଭାବିବେ, ମୁଁ ଗଳାରେ ତୁଳସୀ ମାଳି ପକେଇଲେ ଲୋକମାନେ କ'ଣ ଭାବିବେ, ଏସବୁକୁ ତ୍ୟାଗ କରିବାକୁ ହେବ ଯଦି କୃଷ୍ଣଙ୍କର ଆମେ ଶୁଦ୍ଧ ଭକ୍ତ ହେବାକୁ ଚାହୁଁଛେ। ତେଣୁ ସମସ୍ତ ପ୍ରକାର ମାନ ସମ୍ମାନ, ନିନ୍ଦା ଏସବୁକୁ ତ୍ୟାଗ କଲେ ଯାଇ ଜଣେ ଭଗବାନ କୃଷ୍ଣଙ୍କର ଭକ୍ତ ହୋଇପାରିବ। ତେଣୁ ବ୍ରଜବାସୀମାନେ ଏସବୁକୁ ତ୍ୟାଗ କରିଥିଲେ, ଲୋକ ନିନ୍ଦା, ମାନ ସମ୍ମାନ, ନିଜର ସୁଖ ଏସବୁକୁ ତ୍ୟାଗ କରିଥିଲେ କୃଷ୍ଣଙ୍କର, କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ। ସେଥିପାଇଁ ବ୍ରଜବାସୀ ଭକ୍ତମାନେ ସେମାନେ ସର୍ବଶ୍ରେଷ୍ଠ ଭକ୍ତ, ସମସ୍ତ କୃଷ୍ଣଙ୍କର ଭକ୍ତମାନଙ୍କ ମଧ୍ୟରେ ସେମାନେ ସର୍ବଶ୍ରେଷ୍ଠ, ସେମାନଙ୍କ ତ୍ୟାଗର କୌଣସି ତୁଳନା ନାହିଁ ସଂସାରରେ। ଯେପରି ଗୋପୀମାନେ ସେମାନେ ସବୁକିଛି ମାନ ଅପମାନ, ଘର ଦ୍ୱାର, ଲୋକ ନିନ୍ଦା ସବୁକିଛି ତ୍ୟାଗ କଲେ ଭଗବାନ କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ, ତେଣୁ ସେ ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ହୋଇପାରିଲେ। ତେଣୁ ଅକ୍ରୁର ମଧ୍ୟ ସେହିପରି ଏ ସମସ୍ତ ଲୋକ ନିନ୍ଦା, ଭୟ, ଶୋକ, ଅହଙ୍କାର ଏସବୁକୁ ତ୍ୟାଗ କରି ଭଗବାନଙ୍କର ସେ ଚରଣଧୂଳି ପ୍ରାପ୍ତ ହେବା ପାଇଁ ବ୍ରଜଭୂମିରେ ଗଡ଼ାଗଡ଼ି ଦେଉଛନ୍ତି। ସନ୍ଦେଶାତ୍ ହରେର୍ ଲିଙ୍ଗ ଦର୍ଶନ ଶ୍ରବଣାଦି ବି। ତେଣୁ ଯେତେବେଳେ ବ୍ୟକ୍ତି ଏସବୁକୁ ତ୍ୟାଗ କରିବ ସେତେବେଳେ ସେ ଭଗବାନଙ୍କର ଦର୍ଶନ କରିବାର ସୁଯୋଗ ଲାଭ କରିବ, ଭଗବାନଙ୍କର ପ୍ରକୃତ ଦର୍ଶନ। ଆମେ ଭଗବାନଙ୍କର ବିଗ୍ରହ ଦର୍ଶନ କରିପାରିବା, ଭଗବାନଙ୍କର ରୂପ ଦର୍ଶନ କରିପାରିବା, ଏବଂ ପ୍ରକୃତ ଦର୍ଶନ ହେଉଛି ଶ୍ରବଣ ଦ୍ୱାରା ଦର୍ଶନ। ଅନେକ ସମୟରେ ଭଗବାନ କୃଷ୍ଣ ଯେତେବେଳେ ଆବିର୍ଭୂତ ହୋଇଥିଲେ ଦ୍ୱାପର ଯୁଗରେ, ଅନେକ ଲୋକ ଭଗବାନଙ୍କୁ ଦର୍ଶନ କରୁଥିଲେ, କିନ୍ତୁ ସମସ୍ତେ ଭଗବାନ କୃଷ୍ଣଙ୍କୁ ଭଗବାନ ବୋଲି ଜାଣିନଥିଲେ। କଂସ ମଧ୍ୟ ଦର୍ଶନ କରୁଥିଲା, କୃଷ୍ଣଙ୍କୁ ସେ ଦର୍ଶନ କରିଛି, ଦନ୍ତାବକ୍ର ଜରାସନ୍ଧ ଶିଶୁପାଳ ଏପରି ଅସୁରମାନେ ମଧ୍ୟ ଦର୍ଶନ କରିଛନ୍ତି, କିନ୍ତୁ ସେମାନେ କୃଷ୍ଣଙ୍କୁ ନିଜର ଶତ୍ରୁ ଭାବରେ ଦର୍ଶନ କରିଛନ୍ତି, ଭଗବାନ ଭାବରେ ନୁହେଁ, କାରଣ ସେମାନେ କୃଷ୍ଣଙ୍କୁ ଚିହ୍ନିପାରିନଥିଲେ। ତେଣୁ କେବଳ ଯେ ଅନେକ ସମୟରେ ଯେଉଁମାନେ ନାସ୍ତିକ ସେମାନେ କହିଥାନ୍ତି ଯେ ଭଗବାନ ନାହାନ୍ତି, ଯଦି ଭଗବାନ ଅଛନ୍ତି ତାହେଲେ ମୋତେ ଭଗବାନଙ୍କୁ ଦେଖେଇ ଦିଅ, କିନ୍ତୁ ସେପରି ମୂର୍ଖ ବ୍ୟକ୍ତିମାନଙ୍କ ସମ୍ମୁଖରେ ଯଦି ଭଗବାନ ଆସି ଦଣ୍ଡାୟମାନ ହୋଇଯିବେ ତଥାପି ସେମାନେ ଭଗବାନଙ୍କୁ ଚିହ୍ନିପାରିବେ ନାହିଁ। ତେଣୁ ଭଗବାନଙ୍କୁ ଚିହ୍ନିବାକୁ ହେଲେ ଆମକୁ ଭଗବାନଙ୍କ ସମ୍ବନ୍ଧରେ ଶ୍ରବଣ କରିବାକୁ ହେବ, ଭକ୍ତଙ୍କ ମୁଖରୁ, ଭଗବାନଙ୍କର ଭକ୍ତମାନଙ୍କ ମୁଖରୁ, ବୈଷ୍ଣବମାନଙ୍କ ମୁଖରୁ ଭଗବାନଙ୍କ ସମ୍ବନ୍ଧରେ ଶ୍ରବଣ କରିବା ବିଧେୟ, ତାହେଲେ ଯାଇ ଆମେ ଭଗବାନଙ୍କର ଦର୍ଶନ କରିପାରିବା, ତାହେଲେ ଯାଇ ଆମର ଭଗବତ ଦର୍ଶନ ହେବ। ତେଣୁ ଭଗବାନଙ୍କର ଯେପରି ରୂପ ଆମେ ଦର୍ଶନ କରୁଛେ, ବିଗ୍ରହ ଦର୍ଶନ କରୁଛେ, ଅନେକ ଲୋକ ମନ୍ଦିରକୁ ଆସିଥାନ୍ତି, ଭଗବାନଙ୍କର ବିଗ୍ରହ ଦର୍ଶନ କରନ୍ତି, ପଚାରନ୍ତି ଏ ବିଗ୍ରହ ଧାତୁରେ ତିଆରି ହୋଇଛନ୍ତି ନା କାଷ୍ଠ ନିର୍ମିତ କାଠରେ ତିଆରି ହୋଇଛନ୍ତି। ତେଣୁ ସେମାନେ ବିଗ୍ରହଙ୍କୁ ଧାତୁ ବା କାଠର ତିଆରି ବୋଲି ଭାବିଥାନ୍ତି, ସେମାନେ ପ୍ରକୃତ ପକ୍ଷେ କୃଷ୍ଣ ଦର୍ଶନ କରନ୍ତି ନା। ବିଗ୍ରହ ସାକ୍ଷାତ ଭଗବାନ ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ। ତେଣୁ ଆମେ ଯେତେବେଳେ ଭଗବାନଙ୍କର ବିଗ୍ରହ ଦର୍ଶନ କରୁଛେ, ମୂର୍ତ୍ତି ଦର୍ଶନ କରୁଛେ, ସେ ସାକ୍ଷାତ ଭଗବାନ ଆମ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି। କେତେଜଣ ଏ କଥା ଚିନ୍ତା କରିପାରୁଛନ୍ତି? ତେଣୁ ଯେଉଁମାନେ ପ୍ରକୃତ ଶ୍ରବଣ କରିଛନ୍ତି ଭଗବାନଙ୍କର ଭକ୍ତଙ୍କ ମୁଖରୁ, ସେମାନେ ପ୍ରତିମା ବା ବିଗ୍ରହଙ୍କ ମଧ୍ୟରେ ଭଗବାନଙ୍କୁ ଦର୍ଶନ କରିପାରିବେ ଯେ ସାକ୍ଷାତ ଭଗବାନ ଏଠାରେ ଦଣ୍ଡାୟମାନ ହୋଇଛନ୍ତି। ଅନ୍ୟମାନେ ଦେଖିବେ ଇଏ କୋଉ ଧାତୁରେ ତିଆରି ନା କାଠରେ ତିଆରି, ଧାତୁ ନା କାଠ ଦେଖିବେ ସେମାନେ। ତେଣୁ ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ ଶ୍ରବଣ ଏକାନ୍ତ ଭାବରେ ଆବଶ୍ୟକ। ଭଗବାନଙ୍କୁ ଜାଣିବାକୁ ହେଲେ ତାଙ୍କ ସମ୍ବନ୍ଧରେ ଶ୍ରବଣ କରିବା ଆବଶ୍ୟକ, ଏହା ବହୁତ ମହତ୍ତ୍ୱପୂର୍ଣ୍ଣ। ସେଥିପାଇଁ ଭକ୍ତିର ପ୍ରାରମ୍ଭ ଶ୍ରବଣ ଆଦି ଶ୍ରବଣରୁ ଆରମ୍ଭ ହେଉଛି। ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ। ତେଣୁ ଭଗବାନଙ୍କର କଥା ଶ୍ରବଣ କଲେ ଆମେ ଭଗବାନଙ୍କୁ ବୁଝିପାରିବା ଏବଂ ତାଙ୍କର କୀର୍ତ୍ତନ ଆମେ କରିପାରିବା, ତାଙ୍କର ନାମ କୀର୍ତ୍ତନ ଆମେ କରିପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଯେତେବେଳେ ଅକ୍ରୁର ଏହିପରି ବ୍ରଜଭୂମିରେ ଗଡ଼ାଗଡ଼ି ଦେଉଛନ୍ତି, ଭଗବାନ କୃଷ୍ଣଙ୍କର ଚରଣ ଧୂଳିକୁ ନିଜ ଶରୀରରେ ଲେପନ କରୁଛନ୍ତି, ଏହିପରି କିଛି ସମୟ ଭାବ ବିହ୍ୱଳ ହୋଇ ଅକ୍ରୁର ନିଜ ଶରୀରରେ ଭଗବାନଙ୍କର ଚରଣ ଧୂଳି ଲେପନ କରି ପୁନଃ ଉତ୍ଥିତ ହୋଇଛନ୍ତି, ପୁନଃ ଉଠିଛନ୍ତି, ପୁଣି ରଥରେ ଆରୋହଣ କରି ଆଉ ଟିକେ ଆଗକୁ ଯାଉଛନ୍ତି। ଦେଖୁଛନ୍ତି ଅଦୂରରେ କୃଷ୍ଣ ଏବଂ ବଳରାମଙ୍କୁ, କୃଷ୍ଣ ଏବଂ ବଳରାମ ଗୋଚାରଣ କରିସାରି ଗୃହକୁ ଫେରିଆସିଛନ୍ତି ଏବଂ ସ୍ନାନ ସମାପନ କରି ସ୍ନାନ ସାରି ବର୍ତ୍ତମାନ ଗୋଦହନ କରିବା ପାଇଁ ବାହାରିଛନ୍ତି, ଗୋଷ୍ଠୀକୁ ଗୋଦହନ କରିବା ପାଇଁ ବାହାରିଛନ୍ତି। ତେଣୁ ଅକ୍ରୁର ଦେଖୁଛନ୍ତି ଦଦର୍ଶଂ କୃଷ୍ଣ ରାମଂଚ ବ୍ରଜେ ଗୋଦହନଙ୍ଗତ। ତେଣୁ ଅକ୍ରୁର ରଥ ଉପରେ ବସି ଦେଖୁଛନ୍ତି ଯେ କୃଷ୍ଣ ବଳରାମ ବର୍ତ୍ତମାନ ଗୋଦହନ କରିବା ପାଇଁ ଯାଉଛନ୍ତି, ଦୂରରୁ ଦେଖୁଛନ୍ତି ଏବଂ ସେ କିପରି ଦେଖାଯାଉଛନ୍ତି କୃଷ୍ଣ ଏବଂ ବଳରାମ, କହୁଛନ୍ତି ପୀତ ନୀଳାମ୍ବର ଧରୁ ଶରଦ ଅମ୍ବୁ ରୁହେ କ୍ଷଣ। ତେଣୁ ଭଗବାନ କୃଷ୍ଣ ଏବଂ ବଳରାମ ଅକ୍ରୁର ଦେଖୁଛନ୍ତି ଯେ କୃଷ୍ଣ ପୀତବସ୍ତ୍ର ଧାରଣ କରିଛନ୍ତି, ତେଣୁ ତାଙ୍କର ନାମ ହେଉଛି ପୀତବାସ, ଯେ ପୀତବସ୍ତ୍ର ଧାରଣ କରିଥାନ୍ତି। ଭଗବାନ କୃଷ୍ଣଙ୍କର ଶରୀରର ବର୍ଣ୍ଣ ହେଉଛି ଶ୍ୟାମବର୍ଣ୍ଣ, ଏବଂ ଶ୍ୟାମବର୍ଣ୍ଣ ଶରୀରରେ ପୀତବସ୍ତ୍ର ଆହୁରି ଅଧିକ ଶୋଭାୟମାନ ହେଉଥାଏ, ସୁନ୍ଦର ଦେଖାଯାଉଥାଏ। ତେଣୁ ଭଗବାନ କୃଷ୍ଣ ପୀତବସ୍ତ୍ର ଧାରଣ କରିଛନ୍ତି, ରେଶମୀ ବସ୍ତ୍ର। ଏବଂ ବଳରାମ ସେ ଧାରଣ କରିଛନ୍ତି ନୀଳ ବସ୍ତ୍ର। ଏପରି ଭାବରେ ପୀତ ନୀଳାମ୍ବର ଧରୁ, ତେଣୁ ଭଗବାନ ବଳରାମ ଯାହାଙ୍କର ବର୍ଣ୍ଣ ଗୌରବର୍ଣ୍ଣ, ଗୌରବର୍ଣ୍ଣ ଶରୀରରେ ନୀଳବର୍ଣ୍ଣ ବସ୍ତ୍ର, ତା ମଧ୍ୟ ଅଧିକ ସୁନ୍ଦର ଦେଖାଯାଏ। ତେଣୁ କୃଷ୍ଣ ଏବଂ ବଳରାମ, ଶ୍ୟାମ ଏବଂ ଗୌରବର୍ଣ୍ଣ ଯାହାଙ୍କର ରୂପ, ସେମାନେ ପୀତ ଏବଂ ନୀଳ ବସ୍ତ୍ର ଧାରଣ କରିଛନ୍ତି, ଏବଂ ସେମାନଙ୍କର ଚକ୍ଷୁ ଶରଦ ଅମ୍ବୁରୁହ ଇକ୍ଷଣ। ସେମାନଙ୍କର ଚକ୍ଷୁ କିପରି ଦେଖାଯାଉଛି ସୁନ୍ଦର ନା, ଶରତକାଳୀନ ଶରତ ଋତୁର କମଳ ସଦୃଶ। ଶରତ ଋତୁରେ ଜଳ ଅତ୍ୟନ୍ତ ନିର୍ମଳ ହୋଇଥାଏ, ନିର୍ମଳ ଜଳରେ କମଳ ଅତ୍ୟନ୍ତ ଶୋଭାମାନ ହୋଇଥାଏ, ଶୋଭା ପାଉଥାଏ। ତେଣୁ ପଦ୍ମ ଫୁଲର ପାଖୁଡ଼ା ସଦୃଶ ଭଗବାନ କୃଷ୍ଣ ଏବଂ ବଳରାମଙ୍କର ଚକ୍ଷୁଗୁଡ଼ିକ ବହୁତ ସୁନ୍ଦର ଦେଖାଯାଉଥାଏ। କିଶୋର ଶ୍ୟାମଳ ଶ୍ୱେତ, ଏବଂ କୃଷ୍ଣ ବଳରାମ ତାଙ୍କର ବୟସ କିପରି ନା କିଶୋର ବୟସ। ଯେତେବେଳେ କୃଷ୍ଣ ଏବଂ ବଳରାମଙ୍କର ଦର୍ଶନ ହେଲା, ଅକ୍ରଙ୍କର ଦର୍ଶନ ହେଲା, ସେତେବେଳକୁ କୃଷ୍ଣ ବଳରାମଙ୍କର ବୟସ 10 ବର୍ଷରୁ ଅଧିକ, 10 ବର୍ଷ 8 ମାସ ପାଖାପାଖି। ତେଣୁ 10 ବର୍ଷ ପରେ ଯେଉଁ ହେଉଛି ଇଏ କିଶୋର ବୟସ, ତେଣୁ ଦୁଇ ଜଣ ଏକ କିଶୋର ବୟସ ପ୍ରାପ୍ତ ହୋଇଛନ୍ତି, 10ରୁ 15 ବର୍ଷ କିଶୋର ବୟସ। ତେଣୁ କୃଷ୍ଣ ଏବଂ ବଳରାମ କିଶୋର ଅବସ୍ଥାରେ ରହିଛନ୍ତି ଏବଂ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି। କିଶୋର ଶ୍ୟାମଳ ଶ୍ୱେତ, ଏବଂ ତାଙ୍କ ଶରୀର ବର୍ଣ୍ଣ ଶ୍ୟାମଳ ଏବଂ ଗୌରବର୍ଣ୍ଣ। ଶ୍ରୀନିକେତ ବୃହତ ଭୁଜ, ଏବଂ ତାଙ୍କର ଯେଉଁ ଭୁଜ ଅର୍ଥାତ୍ ହସ୍ତକମଳ, ଅତ୍ୟନ୍ତ ଯଦିଓ ତାଙ୍କର ହସ୍ତକମଳ ଅତ୍ୟନ୍ତ କୋମଳ, କିନ୍ତୁ ଏ ହସ୍ତକମଳ ଅତ୍ୟନ୍ତ ବଳଶାଳୀ, ଅତ୍ୟନ୍ତ ଦୃଢ଼। କାରଣ କୃଷ୍ଣ ଓ ବଳରାମ ବ୍ରଜଭୂମିରେ ଯେତେ ଅସୁରମାନଙ୍କର ବଧ କରିଛନ୍ତି, ନିଜ ହାତ ଦ୍ୱାରା ବଧ କରିଛନ୍ତି, କୌଣସି ଅସ୍ତ୍ରଶସ୍ତ୍ର ଗ୍ରହଣ କରିନାହାନ୍ତି ବା ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିନାହାନ୍ତି, ସେମାନେ ଦୁଇ ବାହୁ ଦ୍ୱାରା ଅସୁରମାନଙ୍କୁ ବଧ କରିଛନ୍ତି। କେତେବେଳେ କୌଣସି ଅସୁର ଉପରେ ମୁଷ୍ଟିକାଘାତ କରି, କେତେବେଳେ କୌଣସି ଅସୁରର, ଯେପରି ଆମେ ସେଦିନ ଶ୍ରବଣ କରୁଥିଲେ ଅରିଷ୍ଟଅସୁରର ମୁଖ ଭିତରେ ନା କେଶୀର ମୁଖ ଭିତରେ ଭଗବାନ କୃଷ୍ଣ ନିଜର ବାମ ହାତକୁ ପୁରେଇ ଦେଇଥିଲେ, ଏବଂ ସେ ବାମ ହାତ କେଶୀ ଦୈତ୍ୟକୁ ତପ୍ତ ଲୌହଖଣ୍ଡ ସଦୃଶ ପ୍ରତୀୟମାନ ହୋଇଥିଲା। ତେଣୁ ଭଗବାନ ଏଇ ବୃହତ ଭୁଜ, ତାଙ୍କର ବିଶାଳ ଭୁଜ ବାହୁ ଯୁଗଳ, ଯାହାକି ଅତ୍ୟନ୍ତ ବଳଶାଳୀ ଥିଲା, ଏବଂ କିଶୋର ବୟରେ ଅକ୍ରୁର ଦର୍ଶନ କରୁଛନ୍ତି ତାଙ୍କର ସେଇ ବୃହତ ଭୁଜ ଶ୍ରୀନିକେତ, ତାଙ୍କର ଭୁଜକମଳକୁ ଏବଂ ଶ୍ରୀନିକେତ, ଶ୍ରୀ ଅର୍ଥାତ୍ ଲକ୍ଷ୍ମୀ, ଲକ୍ଷ୍ମୀ ଯାହାଙ୍କର ବକ୍ଷ ଦେଶରେ ନିବାସ କରୁଛନ୍ତି, ତେଣୁ ଭଗବାନଙ୍କୁ ଶ୍ରୀନିକେତନ କୁହାଯାଇଛି। ଯେହେତୁ ଭଗବାନଙ୍କର ବକ୍ଷ ଦେଶ ଲକ୍ଷ୍ମୀଙ୍କର ନିବାସ ସ୍ଥାନ, ତାହେଲେ ଲକ୍ଷ୍ମୀ ଭଗବାନଙ୍କର ବକ୍ଷ ଦେଶରେ କିପରି ଭାବରେ ନିବାସ କରୁଛନ୍ତି, ଜଣଙ୍କର ବକ୍ଷ ଦେଶରେ କେମିତି ନିବାସ କରିବ, ତେଣୁ ଭଗବାନ କୃଷ୍ଣଙ୍କର ବକ୍ଷ ଦେଶରେ ଏକ ସ୍ୱର୍ଣ୍ଣରେଖା ରହିଛି, ସେ ସ୍ୱର୍ଣ୍ଣରେଖା ହିଁ ଲକ୍ଷ୍ମୀଦେବୀଙ୍କର ନିବାସ ସ୍ଥାନ। ଲକ୍ଷ୍ମୀଦେବୀ ସେ ସ୍ୱର୍ଣ୍ଣରେଖା ମଧ୍ୟରେ ନିବାସ କରୁଛନ୍ତି, ତେଣୁ ଭଗବାନଙ୍କୁ ଅକ୍ରୁର ଦର୍ଶନ କରୁଛନ୍ତି ଶ୍ରୀନିକେତ। ଆଉ ଦୁଇ ଜଣ କୃଷ୍ଣ ଓ ବଳରାମ, କାରଣ ଭଗବାନ କୃଷ୍ଣଙ୍କର ପ୍ରଥମ ବିସ୍ତାର ରୂପ ହେଉଛନ୍ତି ବଳରାମ। ଭଗବାନ ଏକରୁ ଅନେକ ହୋଇପାରନ୍ତି, ଅନେକରୁ ଏକ ହୋଇପାରନ୍ତି, ତେଣୁ ପ୍ରଥମ ବିସ୍ତାର ରୂପ କୃଷ୍ଣଙ୍କର ହେଉଛନ୍ତି ବଳରାମ। ତେଣୁ ଦୁଇ ଜଣଙ୍କୁ ଶ୍ରୀନିକେତନ ବୋଲି କୁହାଯାଇଛି। ସୁମୁଖ ଓ ସୁନ୍ଦର ବର ଏବଂ ସେମାନଙ୍କର କୃଷ୍ଣ ବଳରାମଙ୍କର ମୁଖଦ୍ୱୟ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି, ସେଥିପାଇଁ କୁହାଯାଇଛି ସୁମୁଖ। ସୁ ମାନେ ଉତ୍ତମ ମୁଖ, ଯାହାର ଏ କୁମୁଖ ନୁହନ୍ତି, ତାଙ୍କର ମୁଖ ଅସୁନ୍ଦର ନୁହେଁ, ପରମ ସୁନ୍ଦର ମୁଖ। ସୁନ୍ଦର ବର ଏବଂ ସେମାନେ ସୁନ୍ଦର ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ, ବର ଅର୍ଥାତ୍ ଶ୍ରେଷ୍ଠ, ସୁନ୍ଦର ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ସୁନ୍ଦର ହେଉଛନ୍ତି କୃଷ୍ଣ ଏବଂ ବଳରାମ। ବଳ ଦୂରତ ବିକ୍ରମ, ଏବଂ ଯଦିଓ ସେମାନଙ୍କର ବୟସ କିଶୋର ବୟସ, ସେମାନଙ୍କର ଅଙ୍ଗ ଅତ୍ୟନ୍ତ କୋମଳ ଅଙ୍ଗ, କିନ୍ତୁ ଦୂରତ ବିକ୍ରମ, ଦୂରତ ମାନେ ଦୁଇଟି ଦାନ୍ତ ଥିବା ପଶୁ ଅର୍ଥାତ୍ ହାତୀ, ହାତୀକୁ ଦୂରତ କୁହାଯାଏ, ଯାହାର ଦୁଇଟି ଦାନ୍ତ ଥାଏ। ତେଣୁ ଏହି ଦୁଇ ଜଣ କୃଷ୍ଣ ଏବଂ ବଳରାମ ଯଦିଓ ଏମାନେ କିଶୋର ବୟସରେ ରହିଛନ୍ତି, କିନ୍ତୁ ଏ ଦୁଇଟି କିଶୋର ହାତୀ ପରି ଦେଖାଯାଉଛନ୍ତି, ମାନେ ହାତୀର ବିକ୍ରମ ବା ଶକ୍ତି ବଳ ରହିଛି ତାଙ୍କର। ଧ୍ୱଜ ବଜ୍ରାଙ୍କୁ ସହ ଭୋଜେଇ ଚିହ୍ନିତ ଅଙ୍ଗି ବି ବ୍ରଜମ, ଏବଂ ସେମାନଙ୍କର ଚରଣ ଧ୍ୱଜ ବଜ୍ର ଅଙ୍କୁଶ ଆଦି ଚିହ୍ନ ଦ୍ୱାରା ଅଙ୍କିତ ହୋଇଛି, ଯେଉଁ ଚିହ୍ନ କଥା ଆମେ ଆଲୋଚନା କରୁଥିଲେ ବର୍ତ୍ତମାନ। ତେଣୁ ସେମାନଙ୍କର ଚରଣରେ ଏସବୁ ଧ୍ୱଜ ବଜ୍ର ଅଙ୍କୁଶ ଆଦି ଚିହ୍ନମାନ ସବୁ ରହିଛି, ବା ସେ ଯେତେବେଳେ ଚାଲିଯାଉଛନ୍ତି ସେ ଚରଣରେ ସେ ଚିହ୍ନମାନ ସବୁ ଦୃଷ୍ଟିଗତ ହେଉଛି। ସୌଭୟନ୍ତ ମହାତ୍ମାନ ସାନୁକ୍ରୋଶ ସ୍ମିତି କ୍ଷଣ, ଏବଂ କୃଷ୍ଣ ବଳରାମ ଏହିପରି ଭାବରେ ଯେତେବେଳେ ଗୋଦହନ କରିବାକୁ ଯାଉଛନ୍ତି, ସେମାନେ ଯେତେବେଳେ ଦୃଷ୍ଟିପାତ କରୁଛନ୍ତି, ସେତେବେଳେ ସ୍ମିତ ଇକ୍ଷଣ, ସେ ସ୍ମିତ ହାସ୍ୟ କରି କରୁଣାପୂର୍ବକ ଦୃଷ୍ଟିପାତ କରୁଛନ୍ତି। ତେଣୁ ଏହିପରି ଭାବରେ ଉଦାର ରୁଚିର କ୍ରୀଡ଼, ତେଣୁ କୃଷ୍ଣ ବଳରାମଙ୍କର ଯେଉଁ କ୍ରୀଡ଼ା ବା ଲୀଳା, ତାହା ଅତ୍ୟନ୍ତ ଉଦାରମୟ ଲୀଳା, ଅର୍ଥାତ୍ ସେ ତାଙ୍କର ଭକ୍ତମାନଙ୍କ ପ୍ରତି ସେ ଉଦାର ଭାବ ସମ୍ପନ୍ନ ହୋଇ ସେ କୃପା କରୁଛନ୍ତି କୃଷ୍ଣ ଏବଂ ବଳରାମ। ଉଦାର ରୁଚିର କ୍ରୀଡ଼ା ସଗ୍ବିଣ ଓ ବନମାଳିନ, ଏବଂ ଦୁହେଁ ସୁସଜ୍ଜିତ ହୋଇଛନ୍ତି ବିଭିନ୍ନ ବସ୍ତ୍ର ଏବଂ ଅଳଙ୍କାର ଦ୍ୱାରା, ତେଣୁ ସେମାନେ ଗଳାରେ ସ୍ୱର୍ଣ୍ଣର ଅଳଙ୍କାର ଧାରଣ କରିଛନ୍ତି, ଏବଂ ଗଳାରେ ଗୋଟିଏ ବନଫୁଲର ମାଳା ଧାରଣ କରିଛନ୍ତି। ସଦ୍ୟ ପ୍ରସ୍ଫୁଟିତ ପୁଷ୍ପର ମାଳା, ସୁଗନ୍ଧିତ ପୁଷ୍ପର ମାଳା ଧାରଣ କରିଛନ୍ତି, ତେଣୁ ଭଗବାନଙ୍କୁ ସେଥିପାଇଁ ବନମାଳି ବୋଲି କୁହାଯାଏ। ସେ ବନଫୁଲର ମାଳା ଧାରଣ କରିଥାନ୍ତି, ପାଞ୍ଚଟି ରଙ୍ଗୀନ ସୁଗନ୍ଧିତ ପୁଷ୍ପର ମାଳା ସେ ଭଗବାନ କୃଷ୍ଣ ଧାରଣ କରିଥାନ୍ତି, ଯାହାକୁ ବୈଜୟନ୍ତୀ ମାଳା କୁହାଯାଏ। ଭଗବାନଙ୍କ ଗଳାରେ ଯେଉଁ ବୈଜୟନ୍ତୀ ମାଳା ଭଗବାନ ଧାରଣ କରିଥାନ୍ତି, ତାହା ପାଞ୍ଚଟି ରଙ୍ଗୀନ ପୁଷ୍ପ ଦ୍ୱାରା ନିର୍ମିତ ହୋଇଥାଏ, ସେ ମାଳା ତାକୁ ବୈଜୟନ୍ତୀ ମାଳା କୁହାଯାଏ। ତେଣୁ ଭଗବାନ ସଦ୍ୟ ପୁଷ୍ପର ମାଳା ଧାରଣ କରିଛନ୍ତି, ଆଜିକାଲି ଯେପରି ଫୁଲ ମାଳା ବଜାରରେ ମିଳୁଛି, ସଦ୍ୟ ପୁଷ୍ପ ମାଳା ନୁହେଁ, ସେ ହୁଏତ ଏଠାରେ ଆସି ପହଞ୍ଚିଲା ବେଳକୁ ଯୋଉଠୁ ଆସୁଛି ଫୁଲ ସେ ହୁଏ ତ ଦୁଇ ତିନି ଦିନ ହେଇଯାଉଛି, ତାକୁ ପାଣି ସିଞ୍ଚି ସିଞ୍ଚି ବା ଫ୍ରିଜରେ ରଖାହଉଛି, ତେଣୁ ସଢି ଯାଉଛି ଫୁଲ ସବୁ, ଏ ମାଳା ଧାରଣ କଲେ ସବୁ ଲୁଗାପଟା ସବୁ ନଷ୍ଟ ହେଇଯାଉଛି। ଏ ହେଉଛି ଆଜିକାଲି ଆମେ ଯୋଉ ପୁଷ୍ପ ମାଳା ଧାରଣ କରୁଛୁ, କିନ୍ତୁ ଭଗବାନ ସଦ୍ୟ ପୁଷ୍ପର ମାଳା ଧାରଣ କରୁଥିଲେ, ସୁଗନ୍ଧିତ ପୁଷ୍ପର ମାଳା। ତେଣୁ ଭଗବାନଙ୍କୁ ଯେତେବେଳେ ଆମେ ମାଳା ଦେବା ସେତେବେଳେ ସେଥିପାଇଁ ଆମେ ସଦ୍ୟ ପୁଷ୍ପ ଆଣି ତାକୁ ମାଳା ଗୁନ୍ଥି ଭଗବାନଙ୍କୁ ଅର୍ପଣ କରିବା ଉଚିତ, ସେଥିରେ ଭଗବାନ ବହୁତ ପ୍ରସନ୍ନ ହୁଅନ୍ତି। ଆଉ ପ୍ରକୃତ ପକ୍ଷେ ଯେତେବେଳେ ଆମେ ମନ୍ଦିରକୁ ଆସୁ ସେତେବେଳେ ଖାଲି ହାତରେ ନ ଆସି ଆମେ କିଛି ଭଗବାନଙ୍କ ପାଇଁ ତାଙ୍କର ସେବା ପାଇଁ କିଛି ଉପହାର ଧରି ଆସିବା ଦରକାର, ଖାଲି ହାତରେ ମନ୍ଦିର ଆସିବା ଉଚିତ ନୁହେଁ। ସେଥିପାଇଁ କୁହାଯାଇଛି ଯେ ଆମେ ମନ୍ଦିରକୁ ଆସିଲେ ହୁଏତ ଭଗବାନଙ୍କର ଭୋଗ ପାଇଁ କିଛି ଆମେ ଦ୍ରବ୍ୟ ଚାଉଳ ଡାଲି ପନିପରିବା ଆଣିପାରିବା, ବା ଭଗବାନଙ୍କର ପାଇଁ ଆମେ ଫୁଲ ଧରି ଆସିପାରିବା, ବା ଫୁଲ ମାଳା ଘରେ ତିଆରି କରି ଆଣି ଆମେ ଭଗବାନଙ୍କୁ ଦେଇପାରିବା। ତେଣୁ ବହୁତ ପ୍ରକାର ସେବା ରହିଛି ଭଗବାନଙ୍କର, ଏସବୁ ହେଉଛି ପ୍ରୀତି ଲକ୍ଷଣ। ଯଦି ଭଗବାନଙ୍କ ପ୍ରତି ଆମର ପ୍ରୀତି ରହିଛି ତାହେଲେ ଆମେ ଯେତେବେଳେ ଆସିବା ତାଙ୍କ ପାଇଁ କିଛି ଧରି ଆସିବା, ଯେପରି ଆମେ ବନ୍ଧୁବାନ୍ଧବ ଘରକୁ ଗଲେ ଆମେ କିଛି ଧରିକରି ଯାଉଛେ ତାଙ୍କ ଘରକୁ, ତାହା ହେଉଛି ପ୍ରୀତି ଲକ୍ଷଣ, ପ୍ରେମର ଲକ୍ଷଣ। ତେଣୁ ଭଗବାନଙ୍କ ପ୍ରତି ପ୍ରୀତି ଥିଲେ ଆମେ କିଛି ଭଗବାନଙ୍କ ପାଇଁ ଧରି ଆସିବା ଆବଶ୍ୟକ। ତେଣୁ ଭଗବାନ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଛନ୍ତି ଏବଂ ବନ ଫୁଲର ମାଳା ଧାରଣ କରିଛନ୍ତି। ପୁଣ୍ୟ ଗନ୍ଧାନୁ ଲିପ୍ତାଙ୍ଗ ସ୍ନାତ ବିରଜବାସସୁ, ଏବଂ ଶରୀରରେ ବିଭିନ୍ନ ପ୍ରକାର ଗନ୍ଧ ଲେପନ କରିଛନ୍ତି। ଗନ୍ଧ ମାନେ ସେଣ୍ଟ ନୁହେଁ, ଏ ହେଉଛି ଯେପରି ଚନ୍ଦନ ଅଗୁରୁ ଏସବୁ ଆଜିକାଲି ଯେଉଁ ବଜାରରେ ସେଣ୍ଟ ମିଳୁଛି ତାହା ନୁହେଁ। ତେଣୁ ଇଏ ହେଉଛି ପ୍ରାକୃତିକ ଗନ୍ଧ, ଯେପରି ଅଗୁରୁ ଏବଂ ଚନ୍ଦନ କର୍ପୂର ଏସବୁ ପ୍ରାକୃତିକ ଗନ୍ଧ। ତେଣୁ ଚନ୍ଦନରେ କର୍ପୂର ଦିଆଯାଏ, ଚନ୍ଦନ ଆମେ ଯେତେବେଳେ ଘରୁ କର୍ପୂର ଅଗୁରୁ ବା କୁଙ୍କୁମ ଏସବୁ ଦିଆଯାଏ, ତେଣୁ ଚନ୍ଦନ ସୁଗନ୍ଧିତ ହୁଏ। ତେଣୁ ଭଗବାନ ଏପରି ଶରୀରରେ ସବୁ ଧାରଣ କରିଛନ୍ତି ସୁଗନ୍ଧିତ ଦ୍ରବ୍ୟ। ସ୍ନାତ ବିରଜ ବାସସୁ, ଏବଂ ସଦ୍ୟ ଗୋଚାରଣ କରି ଭଗବାନ କୃଷ୍ଣ ବଳରାମ ଫେରିଛନ୍ତି, ତେଣୁ ସ୍ନାନ କରି ଏସବୁ ବସ୍ତ୍ର ଧାରଣ କରିଛନ୍ତି, ଅଳଙ୍କାର ଧାରଣ କରିଛନ୍ତି। ତେଣୁ ସେ ବସ୍ତ୍ର ମଧ୍ୟ ବିରଜ ବାସସୁ, ଶୁଦ୍ଧ ବସ୍ତ୍ର ଧାରଣ କରିଛନ୍ତି। ଦିଶୋ ବିତିମିର ରାଜନ କୁର୍ବାଣୁ ପ୍ରଭୟାଶୟା, ଏବଂ ଭଗବାନ କୃଷ୍ଣ ଏବଂ ବଳରାମଙ୍କ ଶରୀରରୁ ଯେଉଁ ଜ୍ୟୋତି ବାହାରୁଛି, ଯେହେତୁ ସନ୍ଧ୍ୟା ସମୟ ହେଇଆସୁଛି, ସୂର୍ଯ୍ୟ ଅସ୍ତାଚଳଗାମୀ ହେଉଛନ୍ତି, କିନ୍ତୁ ଭଗବାନ କୃଷ୍ଣ ଏବଂ ବଳରାମଙ୍କ ଶରୀରରୁ ଯେଉଁ ଜ୍ୟୋତି ନିର୍ଗତ ହେଉଛି ତାଦ୍ୱାରା ସନ୍ଧ୍ୟାକାଳର ଅନ୍ଧକାର ଦୂରୀଭୂତ ହୋଇଯାଉଛି। ଯେପରି କୃଷ୍ଣ ବଳରାମ ଯେତେବେଳେ ମାଖନ ଚୋରି ଲୀଳା କରନ୍ତି, ଲହୁଣୀ ଚୋରି କରିବା ପାଇଁ ଯାଆନ୍ତି ଗୋପୀମାନଙ୍କର ଘରକୁ, ତାଙ୍କର ଘରଗୁଡ଼ିକ ସବୁ ଅନ୍ଧକାର ହୋଇଥାଏ, କିନ୍ତୁ ସେମାନେ ନିଜ ତେଜରେ ସେ ଘରକୁ ଆଲୋକିତ କରିଦିଅନ୍ତି, ତେଣୁ କେଉଁଠାରେ କ'ଣ ଅଛି ଜିନିଷ ସେମାନେ ଦେଖିନିଅନ୍ତି। କୃଷ୍ଣ ଓ ବଳରାମ ଗୋପାଳ ବାଳକମାନଙ୍କ ସହ ଗୋପୀମାନେ ସବୁ ଲୁଚିକରି ରଖିଥିବେ ଅନ୍ଧକାର ଗୃହରେ, କିନ୍ତୁ ଏମାନେ ସହଜରେ ସବୁ ଠାବ କରି ସବୁ ଲହୁଣୀ ଚୋରି କରି ନେଇଯାଆନ୍ତି। ଦିଶ ବିତିମିର ରାଜନ କୁର୍ବାଣ ପ୍ରଭୟାଶୟା ମଥା ଯଥା ମାରକତ ଶୈଳ ରପ୍ୟଶ୍ଚନକାଶିତ। ତେଣୁ କୃଷ୍ଣ ଏବଂ ବଳରାମ ଏହିପରି ଭାବରେ ଯେତେବେଳେ ସନ୍ଧ୍ୟାକାଳର ଅନ୍ଧକାରକୁ ଦୂରୀଭୂତ କରୁଛନ୍ତି, ସେ ଅକ୍ରୁଙ୍କୁ କିପରି ଭାବରେ ଦେଖାହଉଛନ୍ତି, ଯେପରି ଦୁଇଟି ପର୍ବତ ଚଳାୟମାନ ହେଉଛନ୍ତି, ଗୋଟିଏ ହେଉଛି ମରକତ ମଣିର ପର୍ବତ, କାରଣ କୃଷ୍ଣ ହେଉଛନ୍ତି ଶ୍ୟାମ ବର୍ଣ୍ଣ ଏବଂ ମରକତ ମଣିର ବର୍ଣ୍ଣ ହେଉଛି ଶ୍ୟାମ, ଏବଂ ରୂପାର ବର୍ଣ୍ଣ ହେଉଛି ଗୌର ଶ୍ୱେତ। ତେଣୁ କୃଷ୍ଣ ଏବଂ ବଳରାମ ଯେତେବେଳେ ଯାଉଛନ୍ତି ଅକ୍ରୁ ଦେଖୁଛନ୍ତି ଯେପରି ଗୋଟିଏ ରୂପାର ପର୍ବତ ଆଉ ଗୋଟିଏ ମରକତ ମଣିର ପର୍ବତ ଯେପରି ଚଳାୟମାନ ହୋଇଯାଉଛନ୍ତି, ଏବଂ ତାଙ୍କ ଶରୀରରେ ଯେଉଁ ସ୍ୱର୍ଣ୍ଣର ଆଭୂଷଣ ସବୁ ଧାରଣ କରିଛନ୍ତି କୃଷ୍ଣ ଏବଂ ବଳରାମ, ସେ ଯେପରି ଦେଖାଯାଉଛି ପର୍ବତ ଶୃଙ୍ଗରେ ଯେପରି ସ୍ୱର୍ଣ୍ଣ ଦ୍ୱାରା ପର୍ବତ ଶୃଙ୍ଗ ଆବୃତ ହୋଇଛି, ମରକତ ମଣିର ପର୍ବତ ଏବଂ ରୂପାର ପର୍ବତ ତାର ଦୁଇଟି ପର୍ବତର ଶୃଙ୍ଗ ସୁନା ଦ୍ୱାରା ସ୍ୱର୍ଣ୍ଣ ଦ୍ୱାରା ଆବୃତ ହୋଇଛି, ଏହିପରି ଦେଖାଯାଉଛନ୍ତି କୃଷ୍ଣ ଏବଂ ବଳରାମ। ତେଣୁ ଅକ୍ରୁର ଯେତେବେଳେ ଏହିପରି ଦର୍ଶନ କଲେ କୃଷ୍ଣ ଏବଂ ବଳରାମଙ୍କୁ, ସେତେବେଳେ ସେ କ'ଣ କଲେ, ସଙ୍ଗେ ସଙ୍ଗେ ସେ ରଥରୁ ଓହ୍ଲାଇ ପଡ଼ିଲେ। ଓହ୍ଲାଇ ପଡ଼ି ଅକ୍ରୁର ସଙ୍ଗେ ସଙ୍ଗେ କୃଷ୍ଣ ଏବଂ ବଳରାମଙ୍କ ଚରଣରେ ସେ ଲମ୍ବ ହୋଇ ଦଣ୍ଡବତ ପ୍ରଣାମ କଲେ। ତେବେ ଯେତେବେଳେ କୌଣସି ଅପରିଚିତ ବ୍ୟକ୍ତି ଆସି କୌଣସି ବ୍ୟକ୍ତି ନିକଟରେ ପହଞ୍ଚୁଛି, ତାର କର୍ତ୍ତବ୍ୟ ହେଉଛି ସେ ନିଜର ପରିଚୟ ପ୍ରଦାନ କରିବା। ପ୍ରଣାମ କରିବା ପୂର୍ବରୁ ବ୍ୟକ୍ତି ନିଜର ପରିଚୟ ପ୍ରଦାନ କରିବା ଉଚିତ, ଯଦି ଅପରିଚିତ ବ୍ୟକ୍ତି। ତେଣୁ ଅକ୍ରୁର ଏବଂ କୃଷ୍ଣ ବଳରାମଙ୍କର କେବେ ଭେଟ ହୋଇନି ଏପର୍ଯ୍ୟନ୍ତ, ଏହା ହେଉଛି ତାଙ୍କର ପ୍ରଥମ ଭେଟ। ତେଣୁ ଅକ୍ରୁର ଯେହେତୁ ପ୍ରଥମ କରି ଆସିଛନ୍ତି କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ପାଇଁ, ତେଣୁ ଅକ୍ରୁରଙ୍କର କର୍ତ୍ତବ୍ୟ ଥିଲା ଯେ ସେ ନିଜର ପ୍ରଥମେ ପରିଚୟ ପ୍ରଦାନ କରିଥାନ୍ତି, ଯେ ସେ କିଏ, କେଉଁଠାରୁ ଆସିଛନ୍ତି ଏବଂ ସେ ପ୍ରଣାମ କରୁଛନ୍ତି। କିନ୍ତୁ ଅକ୍ରୁର ଭଗବାନ କୃଷ୍ଣ ଏବଂ ବଳରାମଙ୍କୁ ଦର୍ଶନ କରି ଏତେ ଭାବବିହ୍ୱଳ ହୋଇଯାଇଥିଲେ ଯେ ସେ ନିଜର ପରିଚୟ ଦେବାକୁ ଭୁଲିଗଲେ। ଅକ୍ରୁର ସେ ନିଜର ପରିଚୟ ନ ଦେଇ ସଙ୍ଗେ ସଙ୍ଗେ ସେ କୃଷ୍ଣ ବଳରାମଙ୍କର ଚରଣରେ ଦଣ୍ଡବତ ପ୍ରଣାମ କଲେ। କିନ୍ତୁ ଭଗବାନ କୃଷ୍ଣ ଅନ୍ତର୍ଯ୍ୟାମୀ, ସେ ଜାଣନ୍ତି ଯେ କିଏ ପ୍ରଣାମ କରୁଛି, ତେଣୁ ଭଗବାନ କୃଷ୍ଣ ଆଉ ତାଙ୍କର ପରିଚୟ ଜିଜ୍ଞାସା କରିନାହାନ୍ତି ଅକ୍ରୁରଙ୍କର। ଯେହେତୁ ଭଗବାନ ଅନ୍ତର୍ଯ୍ୟାମୀ ଏବଂ ଅକ୍ରୁର ଯେଉଁ ମନୋରଥ କରି ଆସିଛନ୍ତି ବ୍ରଜଭୂମିକୁ ଆସିବା ମାର୍ଗରେ, ଯେ ସେ କିପରି ଭାବରେ ଯାଇ ପହଞ୍ଚିବେ ବ୍ରଜଭୂମିରେ, କିପରି ଭଗବାନ କୃଷ୍ଣଙ୍କ ଚରଣରେ ପ୍ରଣାମ କରିବେ, କିପରି ଭଗବାନ କୃଷ୍ଣ ତାଙ୍କୁ ଆଲିଙ୍ଗନ କରିବେ, ଏସବୁ କଥା ଅକ୍ରୁର ଚିନ୍ତା କରିକରି ଆସିଛନ୍ତି, ଏବଂ ଭଗବାନ କୃଷ୍ଣ ଏସବୁ ଜାଣିପାରିଛନ୍ତି। କାରଣ ଯେହେତୁ ସେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ତେଣୁ ସେ ହୃଦଗତ ଭାବକୁ ଭଗବାନ ଜାଣିପାରିଛନ୍ତି, ଯେହେତୁ ସେ ହେଉଛନ୍ତି ଭାବଗ୍ରାହୀ। ତେଣୁ ଭଗବାନ କୃଷ୍ଣ ଅକ୍ରୁରଙ୍କର ଆଉ ପରିଚୟ ଜିଜ୍ଞାସା ନ କରି ଯେତେବେଳେ ଅକ୍ରୁର ତାଙ୍କର ଚରଣ କମଳରେ ପ୍ରଣାମ କଲେ, ଅକ୍ରୁର ଯେପରି କାମନା କରିଥିଲେ, ଭଗବାନ କୃଷ୍ଣ ତାଙ୍କର ହସ୍ତ ପ୍ରସାରଣ କରି ଅକ୍ରୁରଙ୍କୁ ଉଠାଇଲେ, ତଳୁ ଉଠାଇ ତାଙ୍କୁ ଆଲିଙ୍ଗନ କଲେ। ତେଣୁ ଅକ୍ରୁର ଯେଉଁ ଚିନ୍ତା କରିଥିଲେ ଯେ ଭଗବାନ ମୋତେ ଆଲିଙ୍ଗନ କରିବେ, ଅକ୍ରୁରଙ୍କର ଇଚ୍ଛା ପୂର୍ଣ୍ଣ ହେଲା, ଏବଂ ଭଗବାନ ଏପରି ଭାବରେ ଅକ୍ରୁରଙ୍କୁ ଆଲିଙ୍ଗନ କରି ଅକ୍ରୁରଙ୍କୁ ତାଙ୍କର କୁଶଳକ୍ଷେମ ଜିଜ୍ଞାସା କଲେ ଯେ ଅକ୍ରୁର, ତୁମେ ତୁମର ରାସ୍ତାରେ ଆସିବାରେ କିଛି ଅସୁବିଧା ହେଇନି ତ, ଯେପରି ଆମେ ସାଧାରଣ ଭାବରେ ଜିଜ୍ଞାସା କରିଥାଉ। ତେଣୁ ଅକ୍ରୁର ସେତେବେଳକୁ ହାତ ଯୋଡ଼ି ଭଗବାନଙ୍କ ସମ୍ମୁଖରେ ମଥା ଅବନତ କରି ଦଣ୍ଡାୟମାନ ହୋଇଛନ୍ତି, ଚକ୍ଷୁରୁ ଲୋତକର ଧାରା ବହିଯାଉଛି, ହୃଦୟରେ ହୃଦୟ ପ୍ରେମରେ ପରିପୂର୍ଣ୍ଣ ହୋଇଛି ଯେ ଅନେକ ବର୍ଷ ପରେ ଆଜି ଅକ୍ରୁରଙ୍କର ସ୍ୱପ୍ନ ସଫଳ ହୋଇଛି। ଯେଉଁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅକ୍ରୁର ଏତେ ବର୍ଷ ଧରି ପ୍ରତୀକ୍ଷା କରୁଥିଲେ ଏବଂ କଂସର ଦାସତ୍ୱ ମଧ୍ୟ ସ୍ୱୀକାର କରିଥିଲେ, ଯେତେବେଳେ ଅନ୍ୟ ଯଦୁବଂଶୀମାନେ କଂସର ଅତ୍ୟାଚାରରେ ମଥୁରା ତ୍ୟାଗ କରି ଅନ୍ୟତ୍ର ଯାଇ ଆତ୍ମଗୋପନ କଲେ, ସେତେବେଳେ ଅକ୍ରୁର ମଥୁରା ତ୍ୟାଗ କରି ଅନ୍ୟତ୍ର ଯିବା ପାଇଁ ଇଚ୍ଛା କରିନାହାନ୍ତି। ସେ ଚାହିଁଛନ୍ତି ଯେ ବରଂ କଂସର ଦାସତ୍ୱ ସ୍ୱୀକାର କରିବି, କିନ୍ତୁ ମୋର ପ୍ରଭୁ କୃଷ୍ଣଙ୍କର ମୁଁ ଏଠାରେ ରହି କିପରି ଦର୍ଶନର ସୁଯୋଗ ଲାଭ କରିବି। ତେଣୁ ଏହି ସମୟ ପାଇଁ ଅକ୍ରୁର ଏତେ ବର୍ଷ ଧରି ପ୍ରତୀକ୍ଷା କରି ରହିଛନ୍ତି, କଂସର ଦାସତ୍ୱ ସ୍ୱୀକାର କରିଛନ୍ତି। ତେଣୁ ଆଜି ସେହି ପ୍ରଭୁଙ୍କୁ ନିଜ ସମ୍ମୁଖରେ ଦର୍ଶନ କରି ଅକ୍ରୁର ଭାବବିହ୍ୱଳ ହୋଇ ପ୍ରେମପୂରିତ ହୃଦୟରେ ଚକ୍ଷୁରୁ ଲୋତକର ଧାରା ବର୍ଷଣ କରୁଛନ୍ତି, ଶରୀରରେ ରୋମାଞ୍ଚ ଉତ୍ପନ୍ନ ହେଉଛି, ହାତ ଯୋଡ଼ି କୃଷ୍ଣ ବଳରାମଙ୍କ ସମ୍ମୁଖରେ ମଥା ଅବନତ କରି ଅକ୍ରୁର ଦଣ୍ଡାୟମାନ ହୋଇଛନ୍ତି। ସେତେବେଳେ ବଳରାମ ଅକ୍ରୁରଙ୍କର ହାତକୁ ଧରିନେଇ ପୁଣି ଅକ୍ରୁରଙ୍କୁ ଆଲିଙ୍ଗନ କରିଛନ୍ତି ଏବଂ ବଳରାମ ଅକ୍ରୁରଙ୍କର ହାତ ଧରି ନିଜର ଗୃହକୁ ଅକ୍ରୁରଙ୍କୁ ନେଇଯାଉଛନ୍ତି। ଯେତେବେଳେ ଅକ୍ରୁର ଏହିପରି ଭାବରେ କୃଷ୍ଣ ଏବଂ ବଳରାମଙ୍କ ଗହଣରେ ନନ୍ଦ ମହାରାଜଙ୍କର ଭବନରେ ପ୍ରବେଶ କରୁଛନ୍ତି, ସେତେବେଳେ ବଳରାମ ଅକ୍ରୁରଙ୍କୁ ଗୋଟିଏ ଆସନ ପ୍ରଦାନ କରିଛନ୍ତି ଏବଂ ନିଜ ହାତରେ ସେ ଅକ୍ରୁରଙ୍କର ଚରଣ ଧୌତ କରୁଛନ୍ତି। ଯେପରି ଭକ୍ତ ଭଗବାନଙ୍କର ଚରଣ ଧୌତ କରିଥାଏ, ଧୋଇ ଦେଇଥାଏ, ଠିକ୍ ସେହିପରି ଭଗବାନ ମଧ୍ୟ ପ୍ରତୀକ୍ଷା କରୁଥାନ୍ତି ଭକ୍ତର ଚରଣ ଧୌତ କରିବା ପାଇଁ। ଯେପରି ଆମେ ଦେଖୁ ସୁଦାମା ଯେତେବେଳେ ଭଗବାନଙ୍କର ଦର୍ଶନ କରିବା ପାଇଁ ଦ୍ୱାରକା ଯାଇଥିଲେ, ସେତେବେଳେ ଭଗବାନ କୃଷ୍ଣ ନିଜ ହାତରେ ସୁଦାମାଙ୍କର ପାଦ ଧୋଇ ଦେଇଥିଲେ। ଏ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳତା, କାରଣ ଭକ୍ତମାନେ ଭଗବାନଙ୍କର ଅତି ପ୍ରିୟ, ତେଣୁ ଯେହେତୁ ଭକ୍ତମାନେ ଭଗବାନଙ୍କ ପାଇଁ ନିଜର ସର୍ବସ୍ୱ ଅର୍ପଣ କରିଛନ୍ତି, ନିଜର ସୁଖ ମାନ ସମ୍ମାନ ଲୋକନିନ୍ଦା ଏସବୁକୁ ତ୍ୟାଗ କରିଛନ୍ତି, ତେଣୁ ଭକ୍ତମାନେ ଭଗବାନଙ୍କର ଅତି ପ୍ରିୟ। ସେଥିପାଇଁ ଭଗବାନ ମଧ୍ୟ ପ୍ରତୀକ୍ଷା କରୁଥାନ୍ତି କେତେବେଳେ ଭକ୍ତର ସେବା ତାଙ୍କୁ ପ୍ରାପ୍ତ ହେବ, ସେବାର ସୁଯୋଗ ସେ ପ୍ରାପ୍ତ ହେବେ। ତେଣୁ ଭଗବାନ କୃଷ୍ଣ ସୁଦାମାଙ୍କର ପାଦ ନିଜ ହାତରେ ଧୋଇଦେଲେ, ସେହିପରି ବଳରାମ ବର୍ତ୍ତମାନ ଅକ୍ରୁରଙ୍କର ପାଦ ଧୋଇ ଦେଉଛନ୍ତି। ପାଦ ଧୋଇସାରି ଅକ୍ରୁରଙ୍କର ପୂଜା କରି ତାଙ୍କୁ ଆସନରେ ଉପବେଶନ କରି ବଳରାମ ଅକ୍ରୁରଙ୍କୁ କିଛି ପାନୀୟ ଦ୍ରବ୍ୟ ଅର୍ପଣ କରୁଛନ୍ତି, କିଛି ଦୁଧ ମଧୁ ମିଶ୍ରିତ ଦୁଧ, କ୍ଷୀରରେ ମହୁ ମିଶାଇ ତାକୁ ପାନୀୟ ଭାବରେ ଅର୍ପଣ କରୁଛନ୍ତି ଅକ୍ରୁରଙ୍କୁ। ତେଣୁ ଅକ୍ରୁର ତାକୁ ପାନ କରି ଯେତେବେଳେ ଉପବେଶନ କରିଛନ୍ତି, ସେତେବେଳେ ବଳରାମ ଅକ୍ରୁରଙ୍କୁ କିଛି ଉପହାର ପ୍ରଦାନ କରିବା ପାଇଁ ଗୋଟିଏ ଗାଭୀ ଦାନ କରୁଛନ୍ତି ଏବଂ ତାପରେ ବଳରାମ ସ୍ୱୟଂ ଅକ୍ରୁରଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି, କାରଣ ଅକ୍ରୁର ପୂର୍ବଦିନ ଏକାଶୀ ବ୍ରତ କରିଥିଲେ, ସେଦିନ କିଛି ଖାଇନାହାନ୍ତି, ନିର୍ଜଳ ଏକାଶୀ ବ୍ରତ, ସାରା ରାତ୍ରି ଉଜାଗର ରହିଛନ୍ତି। ଏକାଦଶୀ ଦିନ କୃଷ୍ଣ ଦର୍ଶନ ଲାଳସୀ ହୋଇ ଅକ୍ରୁର ସାରା ରାତ୍ରି କୃଷ୍ଣଙ୍କ ଚିନ୍ତାରେ ବ୍ୟତୀତ କରିଛନ୍ତି ଏବଂ ଦ୍ୱାଦଶୀ ଦିନ ପୁରା ଦିନ ସେ ରଥରେ ଯାତ୍ରା କରି ଆସିଛନ୍ତି, ନନ୍ଦଗ୍ରାମରେ ପହଞ୍ଚନ୍ତି ସନ୍ଧ୍ୟା ସମୟରେ। ପ୍ରକୃତ ପକ୍ଷେ ଅକ୍ରୁରଙ୍କର ଦୁଇ ଦିନ ଉପବାସ ହୋଇଯାଇଛି, ଏକାଦଶୀ ଏବଂ ଦ୍ୱାଦଶୀ ଦିନ କିଛି ଖାଇନାହାନ୍ତି। ତେଣୁ କୃଷ୍ଣ ବଳରାମ ଜାଣିଛନ୍ତି ଏ କଥା। ତେଣୁ ବଳରାମ ଯେହେତୁ ଅକ୍ରୁର ତାଙ୍କର ଏକାଦଶୀର ପାରଣା ମଧ୍ୟ କରିନାହାନ୍ତି ଦ୍ୱାଦଶୀ ଦିନ, କିନ୍ତୁ ପ୍ରକୃତ ନିୟମ ହେଉଛି ଯେ ରାତ୍ରି ସମୟରେ ପାରଣା କରିବାର ବିଧି ନୁହେଁ। ଯେହେତୁ ଅକ୍ରୁର ଯେତେବେଳେ ନନ୍ଦ ମହାରାଜଙ୍କର ଭବନରେ ପହଞ୍ଚିଲେ ସେତେବେଳକୁ ରାତ୍ରି ହୋଇଯାଇଛି, କିନ୍ତୁ ସେ ଶାସ୍ତ୍ର ନିୟମର ଏଠାରେ ଉଲ୍ଲଙ୍ଘନ କରି ଭଗବାନଙ୍କ ଘରେ ଭୋଜନ କରିବାର ସୌଭାଗ୍ୟ ଲାଭ କଲେ। ଯଦି ଭଗବାନଙ୍କ ଘରେ ଭଗବାନଙ୍କର ପ୍ରସାଦ ପ୍ରାପ୍ତ ହେଉଛି, ସେଠାରେ ଶାସ୍ତ୍ର ନିୟମ ଆଉ ଲାଗୁ ହେବନି। ତେଣୁ ଅକ୍ରୁର ନନ୍ଦ ମହାରାଜଙ୍କ ଘରେ ସୁନ୍ଦର ଭାବରେ ଅନ୍ନ ପ୍ରସାଦ ଗ୍ରହଣ କଲେ, ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଦ୍ରବ୍ୟ ଗ୍ରହଣ କଲେ ଏବଂ ବଳରାମ ଅକ୍ରୁରଙ୍କ ଭୋଜନ ପରେ କିଛି ମୁଖବାସ ପ୍ରଦାନ କଲେ ଅକ୍ରୁରଙ୍କୁ। ଯେପରି ଆମେ ଖାଇସାରିବା ପରେ କିଛି ମୁଖବାସ ଗ୍ରହଣ କରିଥାଉ, ତେଣୁ କିଛି ମୁଖବାସ ପ୍ରଦାନ କଲେ ଏବଂ ଅକ୍ରୁର ବର୍ତ୍ତମାନ ଆନନ୍ଦରେ ଉପବେଶନ କରିଛନ୍ତି ଶଯ୍ୟା ଉପରେ ଏବଂ ଅକ୍ରୁର ଚିନ୍ତା କରୁଛନ୍ତି ମନେ ମନେ ଯେ ପ୍ରକୃତ ପକ୍ଷେ ମୁଁ ଯେତେବେଳେ କୃଷ୍ଣ ବଳରାମଙ୍କର ଦର୍ଶନ କରିବା ପାଇଁ ବ୍ରଜଭୂମିକୁ ବାହାରିଲି, ମାର୍ଗରେ ମୁଁ ଯାହା ଯାହା ସବୁ କାମନା କରିଥିଲି, ଭଗବାନ କୃଷ୍ଣ ବାଞ୍ଛା କଳ୍ପତରୁ ସେ ମୋର ସମସ୍ତ କାମନା ପୂର୍ଣ୍ଣ କଲେ। ତେଣୁ ଅକ୍ରୁର ମନେ ମନେ ବହୁତ ଆନନ୍ଦ ଅନୁଭବ କରୁଛନ୍ତି ଏବଂ ଭାବୁଛନ୍ତି କିଂ ଅଲଭ୍ୟ ଭଗବତୀ ପ୍ରସନ୍ନେ ଶ୍ରୀ ନିକେତନେ। ତେଣୁ ଅକ୍ରୁର ଭାବୁଛନ୍ତି ଯେ ପ୍ରକୃତ ପକ୍ଷେ ଯେଉଁଠି ଭଗବାନ ଶ୍ରୀ ନିକେତନ ଯେ ଲକ୍ଷ୍ମୀଙ୍କର ନିବାସ ସ୍ଥଳ, ଯେ ଲକ୍ଷ୍ମୀପତି, ସେ ଭଗବାନ ଯେତେବେଳେ ପ୍ରସନ୍ନ ହୁଅନ୍ତି ତାହେଲେ ବ୍ୟକ୍ତିର ତା କ'ଣ ଅଲଭ୍ୟ ରହିଯିବ, ଅର୍ଥାତ୍ ବ୍ୟକ୍ତି ସବୁକିଛି ପ୍ରାପ୍ତ ହୋଇପାରିବ ଯାହା ଉପରେ ଭଗବାନ କୃଷ୍ଣ ଯିଏକି ଲକ୍ଷ୍ମୀପତି ସେ ଯଦି କାହା ଉପରେ ପ୍ରସନ୍ନ ହୁଅନ୍ତି ସେ ବ୍ୟକ୍ତିର କିଛି ଅଭାବ ରହିବନି ଜୀବନରେ, ସେ ସବୁକିଛି ପ୍ରାପ୍ତ ହୋଇପାରିବ। କାରଣ ଲକ୍ଷ୍ମୀଦେବୀ ଯାହାଙ୍କର କାନ୍ତ ପତି, ଏ ଲକ୍ଷ୍ମୀଦେବୀଙ୍କର ଯେ ହେଉଛନ୍ତି ପତି, ସେ ପ୍ରସନ୍ନ ହେଲେ ବ୍ୟକ୍ତିର କିଛି ଅଭାବ ରହିବ ନାହିଁ। ସଂସାରରେ ଆମେ ଦେଖୁ ଯେ ସାଧାରଣ ଭାବରେ ଲୋକମାନେ ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି, ଲକ୍ଷ୍ମୀଙ୍କ ପୂଜା କରିବାର ଉଦ୍ଦେଶ୍ୟ ଯେ ଲକ୍ଷ୍ମୀ ସନ୍ତୁଷ୍ଟ ହେଲେ ଆମକୁ ଧନ ପ୍ରଦାନ କରିବେ, କାରଣ ସେ ହେଉଛନ୍ତି ଧନର ଦେବୀ। କିନ୍ତୁ ଲକ୍ଷ୍ମୀଦେବୀଙ୍କର ଗୋଟିଏ ସ୍ୱଭାବ ରହିଛି, ଲକ୍ଷ୍ମୀଦେବୀଙ୍କର ଅନ୍ୟ ନାମ ହେଉଛି ଚଞ୍ଚଳା, ଅର୍ଥାତ୍ ଲକ୍ଷ୍ମୀଦେବୀ ଆଜି ଏଠାରେ ଅଛନ୍ତି, କାଲି ଏଠାରେ ତ୍ୟାଗ କରି ଅନ୍ୟ ସ୍ଥାନକୁ ଚାଲିଯିବେ, କାରଣ ତାଙ୍କର ଚଞ୍ଚଳ ସ୍ୱଭାବ। ତେଣୁ ଯେଉଁମାନେ କେବଳ ଲକ୍ଷ୍ମୀଦେବୀଙ୍କର ପୂଜା କରିଥାନ୍ତି ଏବଂ ଲକ୍ଷ୍ମୀଦେବୀଙ୍କର କୃପା ପ୍ରାପ୍ତ ହୁଅନ୍ତି ସେମାନଙ୍କର ଧନ ସେଥିପାଇଁ ଅସ୍ଥାୟୀ, ଆଜି ଧନ ଅଛି କାଲି ଚାଲିଯିବ, ଆଜି ଲକ୍ଷ୍ମୀ ଅଛନ୍ତି କାଲି ଚାଲିଯିବେ ସେ ସ୍ଥାନ ତ୍ୟାଗ କରି। ତେଣୁ କେବଳ ଲକ୍ଷ୍ମୀଙ୍କର ପୂଜା କଲେ ଏ ଅସୁବିଧା ରହିଛି, ଲକ୍ଷ୍ମୀଙ୍କ କୃପାରୁ କିଛି ଧନ ପ୍ରାପ୍ତ ହେବେ କାଲି ସେ ଧନ ଚାଲିଯିବ। କିନ୍ତୁ ଯେଉଁମାନେ ଲକ୍ଷ୍ମୀ ନାରାୟଣଙ୍କ ସହିତ ନାରାୟଣଙ୍କର ପୂଜା କରନ୍ତି, ଲକ୍ଷ୍ମୀ ନାରାୟଣ ସୀତାରାମ ବା ରାଧାକୃଷ୍ଣ, ତେଣୁ ଲକ୍ଷ୍ମୀଦେବୀଙ୍କ ସହିତ ତାଙ୍କ ପତିଙ୍କର ପୂଜା କରିଥାନ୍ତି, କାରଣ ଲକ୍ଷ୍ମୀଦେବୀ ହେଉଛନ୍ତି ପତିବ୍ରତା ପତ୍ନୀ, ପରମ ପତିବ୍ରତା। ତେଣୁ ଭଗବାନ ଯେଉଁଠାରେ ଅଛନ୍ତି ଲକ୍ଷ୍ମୀଦେବୀ ସେ ସ୍ଥାନ ତ୍ୟାଗ କରି ଅନ୍ୟତ୍ର ଚାଲିଯିବେ ନାହିଁ। ତେଣୁ ଯେଉଁମାନେ ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କର ପୂଜା କରନ୍ତି ସେମାନେ ଯେଉଁ ଧନ ପ୍ରାପ୍ତ ହୁଅନ୍ତି ତାଙ୍କର ଧନ ସ୍ଥାୟୀ ହୋଇଥାଏ। ତେଣୁ ଯେଉଁମାନେ ଲକ୍ଷ୍ମୀ ନାରାୟଣ ରାଧାକୃଷ୍ଣ ବା ସୀତାରାମଙ୍କର ଉପାସକ ସେମାନଙ୍କର ଧନ ସ୍ଥାୟୀ ହୋଇଥାଏ। ସେଥିପାଇଁ କୁହାହଉଛି ଯେତେବେଳେ ଭଗବାନ ପ୍ରସନ୍ନ ହେବେ ତାହେଲେ ସେ ସ୍ଥାନ ଲକ୍ଷ୍ମୀଦେବୀ ତ୍ୟାଗ କରି ଚାଲିଯିବେ ଅନ୍ୟତ୍ର, ସେ ସେଠାରେ ନିତ୍ୟ ନିବାସ କରିବେ। ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଯେ ପ୍ରକୃତ ପକ୍ଷେ ଯେଉଁଠି ଭଗବାନ ଯାହା ଉପରେ ପ୍ରସନ୍ନ ତା ପାଇଁ କ'ଣ ଅଭାବ ରହିବ, ସେ ଯାହା ଚାହିଁବ ଭଗବାନ ତାକୁ ପ୍ରଦାନ କରିବେ, କାରଣ ସେ ହେଉଛନ୍ତି ବାଞ୍ଛା କଳ୍ପତର। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତଥାପି ତତ୍ପର ରାଜନ ନହି ବାଞ୍ଛନ୍ତି କିଞ୍ଚନ, କିନ୍ତୁ ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେମାନେ ନିଜର ସର୍ବସ୍ୱ ଭଗବାନଙ୍କ ଚରଣରେ ଅର୍ପଣ କରିଛନ୍ତି, ସେମାନେ ଭଗବାନଙ୍କଠାରୁ କିଛି କାମନା କରନ୍ତି ନାହିଁ। ଶୁଦ୍ଧ ଭକ୍ତମାନେ ଭଗବାନଙ୍କୁ କିଛି ମାଗନ୍ତିନି, ସେମାନେ ଏତିକି ମାଗନ୍ତି ଯେ ହେ ପ୍ରଭୁ ମୁଁ କିପରି ଆପଣଙ୍କ ସେବାରେ ହିଁ ନିଯୁକ୍ତ ହୋଇ ରହିଥିବି ସବୁ ସମୟରେ। ନା ଧନଂ ନା ଜନଂ ନା ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନେଶ୍ୱରେ ଭବତା ଅହେତୁ କି ଭକ୍ତିର୍। ତେଣୁ ଭକ୍ତ ଭଗବାନଙ୍କୁ ଏୟା ମାଗେ ଯେ ହେ ପ୍ରଭୁ ମୋର ଧନ ଦରକାର ନାହିଁ, ମୋର ଜନ ଦରକାର ନାହିଁ, ମୋର ସୁନ୍ଦରୀ ସ୍ତ୍ରୀ ଦରକାର ନାହିଁ, ମୋର ପାଣ୍ଡିତ୍ୟ ଦରକାର ନାହିଁ, ବିଦ୍ୟା ଦରକାର ନାହିଁ, ମୁଁ କେବଳ ଏତିକି ମାଗୁଛି ଆପଣଙ୍କ ଚରଣରେ ଜନ୍ମ ଜନ୍ମାନ୍ତର ମୋର ଅହେତୁ କି ଭକ୍ତି ରହିଥିବ, ମୁଁ ଆପଣଙ୍କର ସେବା ଯେପରି କରିପାରୁଥିବି ତାହା ହେଉଛି ଶୁଦ୍ଧ ଭକ୍ତର କାମନା। ତେଣୁ ଏହିପରି ଭାବରେ ଯେତେବେଳେ ଅକ୍ରୁର ଉପବେଶନ କରିଛନ୍ତି ସେତେବେଳେ ନନ୍ଦ ମହାରାଜ ପ୍ରବେଶ କରିଛନ୍ତି ଏବଂ ନନ୍ଦ ମହାରାଜ ଅକ୍ରୁରଙ୍କୁ ପଚାରୁଛନ୍ତି, ଅକ୍ରୁରଙ୍କୁ କହୁଛନ୍ତି ଯେ ହେ ଅକ୍ରୁର ତୁମେ ସେହି ଦୁଷ୍ଟ କଂସ ଅଧୀନରେ କିପରି ଭାବରେ କାଳାତିପାତ କରୁଛ, ସମୟ ଅତିବାହିତ କରୁଛ, ଯେଉଁ ଦୁଷ୍ଟ କଂସ ନିଜର ଭଗ୍ନୀର ପୁତ୍ରମାନଙ୍କୁ ନିଜର ଭଗ୍ନୀ ସମ୍ମୁଖରେ ହତ୍ୟା କରିବାକୁ ସାହସ କଲା, ସେହି ଦୁଷ୍ଟ କଂସ ଅଧୀନରେ ତୁମେ କିପରି ଭାବରେ ସମୟ ଅତିବାହିତ କରୁଛ, ତୁମମାନଙ୍କର ଅବସ୍ଥା ସେପରି ମେଷମାନଙ୍କ ପରି, ଯେଉଁମାନେ ଯେଉଁ ମେଷମାନେ ସେମାନଙ୍କର ହତ୍ୟାକାରୀ କଂସେଇ ଅଧୀନରେ ଥାନ୍ତି, ଯେଉଁମାନେ କଂସେଇ ଯେଉଁମାନେ ପଶୁମାନଙ୍କୁ ହତ୍ୟା କରନ୍ତି ସେମାନଙ୍କ ଅଧୀନରେ ଯେଉଁ ମେଷ ବା ଛେଳିମାନେ ଥାନ୍ତି ସେମାନଙ୍କର ଅବସ୍ଥା ଯେପରି, ଅର୍ଥାତ୍ ଯେକୌଣସି ଦିନ କଂସେଇ ସେମାନଙ୍କୁ ହତ୍ୟା କରିବ, ମୃତ୍ୟୁ ତାଙ୍କ ପାଇଁ ଯେକୌଣସି ଦିନ ଆସିପାରେ, ଠିକ୍ ସେହିପରି ନନ୍ଦ ମହାରାଜ କହୁଛନ୍ତି ତୁମମାନଙ୍କର ଅବସ୍ଥା ସେହି ପଶୁମାନଙ୍କ ପରି ଯେଉଁ ପଶୁମାନେ କଂସେଇ ଅଧୀନରେ ଥାନ୍ତି, ତେଣୁ କଂସ ଅଧୀନରେ ତୁମମାନେ ଯେ ଜୀବନଯାପନ କରୁଛ ସେ କଂସ ଯେକୌଣସି ସମୟରେ ତୁମର ହତ୍ୟା କରିପାରେ, ତେଣୁ ତୁମକୁ ମୁଁ ଭଲ ମନ୍ଦ କ'ଣ ଜିଜ୍ଞାସା କରିବି, ତୁମର ଭଲ କଥା କ'ଣ ଜିଜ୍ଞାସା କରିବି। ଏକଥା କହି ନନ୍ଦ ମହାରାଜ ଅକ୍ରୁରଙ୍କ ପ୍ରତି ସମବେଦନା ଜ୍ଞାପନ କରି ସେ ସେଠାରୁ ଚାଲିଗଲେ। କୃଷ୍ଣ ଏବଂ ବଳରାମ ଭୋଜନ ଶେଷ କରି ଆସି ଅକ୍ରୁରଙ୍କ ନିକଟରେ ପହଞ୍ଚନ୍ତି ଏବଂ ଅକ୍ରୁରଙ୍କୁ ଜିଜ୍ଞାସା କରୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଯେ ହେ ଅକ୍ରୁର ତୁମର ଯାତ୍ରା ପଥ ମଙ୍ଗଳମୟ ହୋଇଛି ତ, ସୁଖପୂର୍ବକ ତୁମେ ଏଇ ବ୍ରଜଭୂମିରେ ଆସି ଉପସ୍ଥିତ ହୋଇଛ ତ, ତେବେ ପ୍ରକୃତ ପକ୍ଷେ ମୋର ପିତାମାତା ବସୁଦେବ ଏବଂ ଦେବକୀ ସେମାନେ ମୋ ପାଇଁ ଅନେକ କଷ୍ଟ ସହନ କରିଛନ୍ତି, ମୋରି ପାଇଁ ସେମାନେ ନିଜ ଚକ୍ଷୁ ସମ୍ମୁଖରେ ତାଙ୍କର ଛଅ ଛଅଟି ପୁତ୍ରର ହତ୍ୟାକୁ ଦର୍ଶନ କରିଛନ୍ତି ଏବଂ ସହନ କରିଛନ୍ତି। ମୋର ପାଇଁ ମୋର ପିତାମାତା ବସୁଦେବ ଏବଂ ଦେବକୀ ବନ୍ଦୀଶାଳରେ ରହିଛନ୍ତି, କିନ୍ତୁ ମୁଁ ତାଙ୍କର ପୁତ୍ର ହୋଇ ମୁଁ ଏପର୍ଯ୍ୟନ୍ତ ତାଙ୍କର କିଛି ସେବା କରିପାରିଲିନି। ତେବେ ହେ ଅକ୍ରୁର, ତୁମେ ପ୍ରଥମେ କୁହ ତୁମର ଏଠାକୁ ଆସିବାର ଉଦ୍ଦେଶ୍ୟ କ'ଣ। ଯଦିଓ ଭଗବାନ କୃଷ୍ଣ ଜାଣିଛନ୍ତି ଅକ୍ରୁରଙ୍କର ଆସିବାର ଉଦ୍ଦେଶ୍ୟ, ତଥାପି ଜିଜ୍ଞାସା କରୁଛନ୍ତି ତୁମର ଏଠାକୁ ଆସିବାର ଉଦ୍ଦେଶ୍ୟ କ'ଣ। ତେଣୁ ଅକ୍ରୁର କହୁଛନ୍ତି ଯେ ସେ କଂସ ମୋତେ ଆପଣଙ୍କ ନିକଟକୁ ପ୍ରେରଣ କରିଛି, ଆପଣ ଦୁଇଜଣଙ୍କୁ କୃଷ୍ଣ ଏବଂ ବଳରାମଙ୍କୁ ଧନୁଯଜ୍ଞ ଦର୍ଶନ କରିବା ପାଇଁ ନେଇଯିବା ପାଇଁ। କିନ୍ତୁ ଯଦିଓ କଂସ ଆପଣଙ୍କୁ ଧନୁଯଜ୍ଞ ଉଦ୍ଦେଶ୍ୟରେ ନିମନ୍ତ୍ରଣ କରିଛି, କିନ୍ତୁ ତାର ଅସଲ ଉଦ୍ଦେଶ୍ୟ ହେଉଛି ଯେ ସେ ଆପଣଙ୍କୁ ସେଠାରେ ହତ୍ୟା କରିବ ଏବଂ ତାପରେ ସେ ଆପଣଙ୍କର ପିତା ବସୁଦେବ, ନନ୍ଦ ମହାରାଜ ଏବଂ ଆପଣଙ୍କର ଯେତେ ସବୁ ଆତ୍ମୀୟ ସ୍ୱଜନ ସେମାନଙ୍କୁ ମଧ୍ୟ ହତ୍ୟା କରିବ। ତେଣୁ ଏହିପରି ଭାବରେ ଯେତେବେଳେ ଅକ୍ରୁର ସବୁ କଥା ବର୍ଣ୍ଣନା କଲେ କୃଷ୍ଣ ବଳରାମଙ୍କ ସମ୍ମୁଖରେ, ସେତେବେଳେ କୃଷ୍ଣ ବଳରାମ କଂସ ଯେ ଅକ୍ରୁରଙ୍କୁ ପ୍ରେରଣ କରିଛି କୃଷ୍ଣ ବଳରାମଙ୍କୁ ନେଇ ମଥୁରାରେ ହତ୍ୟା କରିବ, ଏକଥା ଶ୍ରବଣ କରି ସେ ଅତି ଉଚ୍ଚସ୍ୱରରେ ଅଟ୍ଟହାସ୍ୟ କଲେ କୃଷ୍ଣ ଏବଂ ବଳରାମ। ତାଙ୍କର ଅଟ୍ଟହାସ୍ୟ କରିବାର ଉଦ୍ଦେଶ୍ୟ ଥିଲା ଯେ ମୂର୍ଖ କଂସ ସେ ଜାଣିପାରୁନି ଯେ ସେ ତାର ଦୁଇ ମୃତ୍ୟୁକୁ ସେ ନିମନ୍ତ୍ରଣ କରିଛି। ସେ ଭାବୁଛି ଆମେ ମଥୁରାରେ ପହଞ୍ଚିଲେ ସେ ଆମକୁ ବଧ କରିବ, କିନ୍ତୁ ସେ ଜାଣିନି ଯେ ତାର ମୃତ୍ୟୁକୁ ସେ ନିମନ୍ତ୍ରଣ କରିବା ପାଇଁ, ମୃତ୍ୟୁକୁ ନିମନ୍ତ୍ରଣ କରିବା ପାଇଁ ସେ ଅକ୍ରୁରକୁ ପ୍ରେରଣ କରିଛି। ତେଣୁ କୃଷ୍ଣ ବଳରାମ ଅତି ଉଚ୍ଚସ୍ୱରରେ ଅଟ୍ଟହାସ୍ୟ କରି ଶେଷରେ ନନ୍ଦ ମହାରାଜଙ୍କୁ ଯାଇ କହିଲେ ଯେ କଂସ ସେ ଏସବୁ ଅସଲ ଉଦ୍ଦେଶ୍ୟ କଥା ନ କହି କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କୁ କହିଲେ ଯେ କଂସ ଧନୁର୍ଯଜ୍ଞ ଅନୁଷ୍ଠାନ କରୁଛି, ସେ ଆମମାନଙ୍କୁ ସବୁ ନିମନ୍ତ୍ରଣ କରିଛି ବ୍ରଜବାସୀମାନଙ୍କୁ, ଏବଂ ବିଶେଷ ଭାବରେ ଆମ ଦୁଇ ଭାଇଙ୍କୁ ସେ ନିମନ୍ତ୍ରଣ କରିଛି, ଆପଣଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ନନ୍ଦ ମହାରାଜଙ୍କୁ ଏବଂ ଅନ୍ୟ ବ୍ରଜବାସୀମାନଙ୍କୁ ନିମନ୍ତ୍ରଣ କରିଛି ଏହି ଧନୁର୍ଯଜ୍ଞ ଦର୍ଶନ କରିବା ପାଇଁ। ମଥୁରା ଜନପଦର ସମସ୍ତ ନିବାସୀମାନେ ସେମାନେ ସବୁ ଧନୁଯଜ୍ଞ ଦର୍ଶନ କରିବା ପାଇଁ ଆସୁଛନ୍ତି, ତେଣୁ ସମସ୍ତ ବ୍ରଜବାସୀମାନେ ଉପହାର ହାତରେ ଧରି କାଲି ସକାଳୁ ସବୁ ମଥୁରା ଉଦ୍ଦେଶ୍ୟରେ ଯାତ୍ରା କରିବେ। ତେଣୁ ନନ୍ଦ ମହାରାଜ ଯେତେବେଳେ ସମ୍ବାଦ ପ୍ରାପ୍ତ ହେଲେ ସେ ସଙ୍ଗେ ସଙ୍ଗେ ରାତ୍ରିରେ ନିଜର ଅନୁଚର ଦ୍ୱାରା ସାରା ବ୍ରଜରେ ଡେଙ୍ଗୁରା ଦେଇ ଘୋଷଣା କଲେ ଯେ ମଥୁରାରେ ଚତୁର୍ଦ୍ଦଶୀ ତିଥି ଦିନ ଶିବରାତ୍ରି ଦିନ ଧନୁଯଜ୍ଞ ଅନୁଷ୍ଠାନ ହେଉଛି, କାରଣ ସେଦିନ ଥିଲା ଦ୍ୱାଦଶୀ ରାତ୍ରି। ତ୍ରୟୋଦଶୀ ଦିନ ସମସ୍ତେ ଯାତ୍ରା କରିବେ ମଥୁରା, ଚତୁର୍ଦ୍ଦଶୀ ଦିନ ଧନୁଯଜ୍ଞ ହେଉଛି, ତେଣୁ ଘୋଷଣା କରାଗଲା ଚତୁର୍ଦ୍ଦଶୀ ଦିନ ଶିବରାତ୍ରି ଦିନ ଧନୁଯଜ୍ଞ ଅନୁଷ୍ଠାନ କଂସ କରୁଛି। ସେ ସମସ୍ତ ବ୍ରଜବାସୀମାନଙ୍କୁ ନିମନ୍ତ୍ରଣ କରିଛି ଏବଂ ଅନ୍ୟ ମଥୁରା ଜନପଦର ଅନ୍ୟ ନିବାସୀମାନେ ମଧ୍ୟ ଏହି ଧନୁଯଜ୍ଞ ଅନୁଷ୍ଠାନ ଦେଖିବା ପାଇଁ ଯାତ୍ରା କରୁଛନ୍ତି, ତେଣୁ ସମସ୍ତ ବ୍ରଜବାସୀମାନେ କ୍ଷୀର, ଦହି, ଘୃତ ଏସବୁ ଏବଂ ବିଭିନ୍ନ ପ୍ରକାର ଉପହାର ସବୁ ହାତରେ ଧରି କଂସକୁ ଉପହାର ପ୍ରଦାନ କରିବା ପାଇଁ ସମସ୍ତେ କାଲି ସକାଳୁ ନିଜ ନିଜର ବଳଦ ଗାଡ଼ି ସାହାଯ୍ୟରେ ସମସ୍ତେ ମଥୁରା ଯାତ୍ରା କରିବେ। ତେଣୁ ଏହି ଆଦେଶ ଦିଆଗଲା ବ୍ରଜଭୂମିରେ ଏବଂ ତାର ପରଦିନ କିପରି ଭାବରେ ସବୁ ବ୍ରଜବାସୀମାନେ ମଥୁରା ଯାତ୍ରା କଲେ, କୃଷ୍ଣ ବଳରାମ ବ୍ରଜଭୂମି ତ୍ୟାଗ କରି ମଥୁରା ଯାତ୍ରା କଲେ ଏବଂ ଗୋପୀମାନଙ୍କର କୃଷ୍ଣ ବିରହ ଜନିତ ଶୋକ ଏସବୁ ପରବର୍ତ୍ତୀ ଅବସ୍ଥାରେ ଆମେ ଶୁଣିବାକୁ ପାଇବା। ତେବେ ଆଜି ଆମର ଏ କାର୍ଯ୍ୟକ୍ରମର ଶେଷ ଦିନ, ତେଣୁ ଆମେ ସେ ଲୀଳା ଭିତରେ ଆମେ ପ୍ରବେଶ କରିବାକୁ ଯାଉନେ। ତେବେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣମାନେ ଏ ପାଞ୍ଚ ଦିନ ଧରି ଭଗବାନ କୃଷ୍ଣଙ୍କର ଏହି ଲୀଳା କଥା ଶ୍ରବଣ କରୁଥିଲେ। ତେବେ ଏହି ଅକ୍ରୁର ଯେପରି ଭାବରେ ମନୋଭାବ ପ୍ରକାଶ କରି ଭଗବାନ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ପାଇଁ ବ୍ରଜଭୂମି ଯାତ୍ରା କଲେ, ଏହା ଅତ୍ୟନ୍ତ ଶିକ୍ଷଣୀୟ ବିଷୟ। ଆମେ ଯେତେବେଳେ ବୃନ୍ଦାବନ ଯାତ୍ରା କରିବା ବା ସେ ସମୟରେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରିବାର ସେ ଦର୍ଶନ କରିବା ପାଇଁ ସେପରି ଭାବ ଆମ ମନରେ ମଧ୍ୟ ଆସିବା ଆବଶ୍ୟକ। ତାଦ୍ୱାରା ଆମେ ପ୍ରକୃତ କୃଷ୍ଣ ଦର୍ଶନର ସୁଫଳ ଲାଭ କରିପାରିବା ବା ସୌଭାଗ୍ୟ ଲାଭ କରିପାରିବା। ହରେ କୃଷ୍ଣ।